dia masih seberapa itu semarah. Kecil dikahkan suruh sendiri. Ibu cuti sabtu kerja tak bersuci, gak kaya bersuci. Lalu Maharaj punya bantu suruh kecil juga kaya kawan dia. Kebun di sisi pun Bhagavat pun semua manusia tahu. Mulai Ramon sampai Tangra Sutri kata Ramjet manusia. Sini kan tuh semua manusia. Si boy ni kiko nanti. Kalau suami kiri dah, jangan kandu. Jom kita isi sastra mandor di sini. Ini Bhagawan tu begitu nakalnya itu sembuh tu. Jadi, ini hari sabda Bhagawan, ek samare amruta pun ek samare murta madhya. Bhagawan tu nama Bhagawan kahil. Tapaami ham barsan, negunaami utdhami ja amrutam caiva murtusya sa asat chatmarjuna. खराद ने इतने गर्म होती तेणु ये गर्म रे कौन होती आम कष्ट पाऊ कि जड़ कौन बाष्पर परिणत हो जाऊ सूर्य 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 द्वारा ताप बाष्पर परिणत हो पुणी वर्षा ऋतु आस वृष्टि करेंगे भगवान एक चक्र सृष्टि कर चक्र सुजान तपाम्याम हम वर्षा खरा दिन आसा तप्त अभाव ये आम गोटे सुजोग प्रदान करगवान व्यवस्था कर तपस्या करने तपस्या करने हिमालय न जाए ये बुर्ला तपस्या कर गरम हो गरम सही ये तपस्या बिना सूर्य अग्नि जो तपस्या विषय रघुवण कहा जाए जड़भर कहते कथा रघुवणी तपसा जाति न त्यज्या दुर्घटना दुर्घटवा जब तो तपस्या करते लोक मैंने जा चारिपटे अग्नि लगे कि भितर बसुले सूर्य अग्नि बिना ये सब रही थे कि भगवान आम गोटे सुजोग प्रदान कर सड़चाश डिग्री है अड़चाश डिग्री है तपस्या ये खराब ये गरम सहवा ये गोटे तपस्या ये भाव में वर्षा वर्षा ऋतु आसने खरा दिन पर वर्षा ऋतु आस तेणु भगवान से भाव व्यवस्था करपा हम वर्ष निर्गुणा उच्च जल को नहीं जाऊँ शोषिकी पुणी वर्षा रूप से प्रदान करमृत मृत्यु भगवान एकादर अमृत और मृत्यु भगवान शरण जमन जीवे से मैंने अमृतत्व प्राप्त हे किंतु भगवान विमुख जमन से मृत्यु को प्राप्त हे आम देख प्रहला अमृतत्व प्राप्त हे कि पिता हिरण्यकश्यप को मृत्यु को प्राप्त हे से मृत्यु प्रदान करमृत प्रदान करमरत्व प्रदान कर तेणु आम शरण में गले ही आम अमरत्व प्राप्त हवा हिरण्यकश्यप को जो अशुभ वासन जहाँ होता अमरत्व प्राप्त होने से भगवान शरण में गले ना सी चाहते अमर हाँपी प्रहलाद महाराज अमर हाँपी चाह न कि अमर हो गले कि हिरण्यकश्यप को अमर हाँपी चाहिए से अमर हो पारे ना अमर जी प्रदान करें अमरत्व जो प्रदान करेंगे शरण में से गले ना सी बहुत प्रकार जो पाइले बर पाइले सी भाव में अमरत्व प्राप्त हो गली किंतु सीटा प्रकृत अमरत्व नुह तेणु से हरि प्रेम प्रदान कर समस्त मन को आकर्षण करती पुणी प्राण मध्य हरि पारती जिते बड़े कंस भगवान दर्शन कले जब गर्भर थे भगवान आस देवता मान प्रार्थन भगवान आसिले देवी गर्भ को सेते बड़े वर्णना कर कंस प्रथम देखला भगवान दर्शन भगवान को दृष्टि ना दर्शन करने कि जो लक्षण जाणला देवी गर्भ है तेणु सी देवी जो आनंद देख ସେ ଭାବିଲା ନିଶ୍ଚିନ୍ତ ଭାବରେ ଅହୋ ମୋ ପ୍ରାଣ ମୋର ହରି ଗୁହା, ମୋର ଯେ ପ୍ରାଣକୁ ହରଣ କରିବେ ସେ ହରି ବର୍ତ୍ତମାନ ଏଇ ଗୁହାରେ ରହିଛନ୍ତି। ତାର ଏଇ ଧାରଣା ଆସିଲା, ଭୟ ଆସିଲା। କିନ୍ତୁ ଦେବତାମାନେ ମୁନିଋଷିମାନେ ଯେତେବେଳେ ଭଗବାନ ଦେବଙ୍କର ଦର୍ଶନ କଲେ ଖୁବ ଆନନ୍ଦିତ ହେଇଯାଉଛନ୍ତି। ଆମର ବିଶ୍ୱନାଥ ଗୁରୁ ଠାକୁର ତାଙ୍କର ତିନୋଟି ଉପମା ଦେଇଛନ୍ତି, ତିନି ପ୍ରକାର ଭାବରେ କେମିତି ଆନନ୍ଦର ବିଭିନ୍ନ ପ୍ରକାର ସ୍ତର ରହିଛି। ବ୍ରହ୍ମାଙ୍କର ଆନନ୍ଦକୁ ବର୍ଣ୍ଣନା କରାଯାଉଛି କୃଷକର ଆନନ୍ଦ ସହିତ। କୃଷକ ଯେତେବେଳେ କୃଷି କରେ, ଯଦି ବର୍ଷା ନ ହୁଏ ତାହେଲେ ତାର ଫସଲ ନଷ୍ଟ ହୋଇଯିବ, କିନ୍ତୁ ଯଦି ବର୍ଷା ହୁଏ ତାହେଲେ କୃଷକର ବହୁତ ଆନନ୍ଦ ହୁଏ। ତେଣୁ ସେହିଭଳି ଭାବରେ ବ୍ରହ୍ମା ହେଉଛନ୍ତି କୃଷକ ଭଳି, ଚତୁର୍ଦ୍ଦଶ ଭୁବନର ସେମାନେ କୃଷକ କୃଷି କରିଛନ୍ତି। ତେଣୁ ଭଗବାନଙ୍କ ରୂପକ ମେଘ, ମେଘବର୍ଣ୍ଣ ଭଗବାନଙ୍କର ମେଘବର୍ଣ୍ଣ ଶୁଭାଙ୍ଗନ ଶୁଭାଙ୍ଗନ ମେଘବର୍ଣ୍ଣ ଭଗବାନ ଦର୍ଶନ କରି ଆନନ୍ଦିତ ହେଉଛନ୍ତି। ସେହିଭଳି ଭାବରେ କୃଷକର ଆନନ୍ଦ ହେଉଛି ଆନନ୍ଦିତ ହେଉଛନ୍ତି। ତା ଉପରେ ଆନନ୍ଦିତ ହେଉଛନ୍ତି ଅଧିକ ଅଧିକ ଆନନ୍ଦ କିଏ ହେଉଛନ୍ତି ନା ଶିବଜୀ। ଶିବଜୀ ହେଉଛନ୍ତି ନୀଳକଣ୍ଠ, ନୀଳକଣ୍ଠ ମୟୂର। ମୟୂର ଯେତେବେଳେ ମେଘକୁ ଦେଖେ ଆନନ୍ଦରେ ନୃତ୍ୟ କରେ, ଆଉ ଶିବ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ ମେଘବର୍ଣ୍ଣ ଶୁଭାଙ୍ଗନ ଦେଖୁଛନ୍ତି, ସେତେବେଳେ ମଧ୍ୟ ସେ ଆନନ୍ଦିତ ହେଇକିରି ସ୍ତୁତି କରିବେ। ସେମାନେ ଦେବତାମାନେ ସ୍ତୁତି କରିବେ, ଗର୍ଭସ୍ତୁତି ଯାହା କୁହାଯାଏ। ଏବଂ ନାରଦ, ନାରଦ ମୁନି ଆଦି ବହୁତ ମୁନିଋଷିମାନେ ରହିଛନ୍ତି, ନାରଦ ଆଦି ମୁନିମାନେ ସେମିତି ଦେଖୁଛନ୍ତି ଭଗବାନଙ୍କର, ସେମାନେ କେମିତି ଆନନ୍ଦିତ ହେଉଛନ୍ତି ନା ଯେମିତି ଚାତକ, ଚାତକ ବିଷୟରେ ଜାଣିଛନ୍ତି କ'ଣ କହିଲେ? ହଁ ମାନେ କ'ଣ ତୃଷାରେ ସେ ପ୍ରାଣ ତ୍ୟାଗ କରିଦେଇପାରେ। ଗଙ୍ଗା ନଦୀରେ ଚୈତ୍ରଚର୍ତ୍ତାଙ୍କୁ ବର୍ଣ୍ଣନା କରାଯାଏ, ଗଙ୍ଗା ନଦୀରେ ଥାଇକରି ମଧ୍ୟ ଗଙ୍ଗା ଜଳକୁ ସେ ପାର କରିବେନି। ଏମିତି ତୃଷାରେ ପ୍ରାଣ ତ୍ୟାଗ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯିବ ଯଦି ପ୍ରିୟତା, ପ୍ରିୟତା କେତେ ପ୍ରିୟ, ସେ ଅନ୍ୟ କିଛି ଗ୍ରହଣ କରିବେ ନାହିଁ, ଏକାନ୍ତ ନିଷ୍ଠ ସେଟା, କେବଳ ବର୍ଷା ଗ୍ରହଣ କରିବେ। ଭଗବାନ ସୃଷ୍ଟି କରିଛନ୍ତି ଆମକୁ ଗୋଟେ ଶିକ୍ଷା, ଆମେ ସେହିଭଳି ଭାବରେ ଏକାନ୍ତ ନିଷ୍ଠ ହେବା, ଏକନିଷ୍ଠ ହେବା ଭଗବାନ ପ୍ରତି। ତେଣୁ ସେହିଭଳି ଭାବରେ ନାରଦ ଭଗବାନଙ୍କ ରୂପ ଦେଖି ମାନେ ଗର୍ଭ ଦେଖି ସେ ସେହିଭଳି ଭାବରେ ସ୍ତୁତି କରୁଛନ୍ତି। ଗର୍ଭସ୍ତୁତି ଦଶମ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଏକ ସମୟରେ ସେ ଅମୃତ ପ୍ରଦାନ କରୁଛନ୍ତି ଏବଂ ଏକ ସେହି ସମୟରେ ମଧ୍ୟ ସେ ମୃତ୍ୟୁ ପ୍ରଦାନ କରୁଛନ୍ତି। ମୃତ୍ୟୁ ସର୍ବ ହରସ୍ରାମ, ଭଗବାନଙ୍କୁ ଶରଣ ନଗଲେ ଆମେ ମୃତ୍ୟୁକୁ ପ୍ରାପ୍ତ ହେବା। ତେଣୁ ଏଠି ସେଥିପାଇଁ ହରି ଶବ୍ଦ ବ୍ୟବହାର କରାଗଲା। ହରି ହରିଣା କ୍ରୋଡ଼ ମୂର୍ତ୍ତିନା, ଭଗବାନ ଯେଉଁ ଆସିଥିଲେ ତାଙ୍କର ଭାଇ ହିରଣ୍ୟକକୁ, ସେ ହରି ଭଗବାନଙ୍କର ଅନେକ ନାମ ରହିଛି, କାହିଁକି ହରି ଶବ୍ଦ ବ୍ୟବହାର କରାଗଲା ନା? ହରିଣା ତାଙ୍କର ମନର ଭାବ, ହିରଣ୍ୟକଶିପର ମନର ଭାବ ବ୍ୟକ୍ତ କରୁଛନ୍ତି ନାରଦ ମୁନି। ମନରେ ଏଇ ହରି ହରଣ କରି କରୁଛନ୍ତି, ହରି ହରି ହରଣ କରିନେବେ, କିନ୍ତୁ ହରିର ଯେଉଁ ଅନ୍ୟ ଅର୍ଥ ରହିଛି ସମସ୍ତଙ୍କୁ ପ୍ରେମ ଦେଇ ଆକର୍ଷଣ କରନ୍ତି, ପ୍ରେମ ଦେଇ ହାର ନାହିଁ, ସେ ଅର୍ଥକୁ ସେ ଚିନ୍ତା କରୁନାହାନ୍ତି। ମୋର ପ୍ରାଣକୁ ହରଣ କରିନେଲେ, ମୋ ଭାଇର ପ୍ରାଣକୁ ହରଣ କରିନେଲେ ସେ ହରି, କିନ୍ତୁ ହରି ଶବ୍ଦ ତାଙ୍କ ମନର ଭାବନା। ତେଣୁ ନାରଦ ମୁନି ଲେଖିଥା ହରିଣା କ୍ରୋଢ଼ ମୂର୍ତ୍ତି ନା, ବରାହ ରୂପରେ ଭଗବାନ ଆସି ବରାହଦେବ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ଭାଗବତ ତୃତୀୟ ସ୍କନ୍ଧ 13-19 ଏ ସାତଟି ଅଧ୍ୟାୟରେ ଭଗବାନ ଶୁକ୍ରଦେବଙ୍କ କଥା ବର୍ଣ୍ଣନା କରାଯାଇଛି। ଦୁଇଟି ଭଗବାନଙ୍କର ବରାହଙ୍କର ଦୁଇଟି ଅବତାର ହୋଇଥିଲେ। ଗୋଟିଏ ଅବତାରରେ ଭଗବାନ କେବଳ ପୃଥିବୀକୁ ଉତ୍ତୋଳନ କରିଥିଲେ, ଇଏ ହେଉଛି ପ୍ରଥମ ମନଙ୍କ ସମୟରେ। ଆଉ ଦ୍ୱିତୀୟ ଯେଉଁ ବରା ଅବତାର ଆସିଥିଲେ, ସେ ଅବତାରରେ ସେ ହିରଣ୍ୟକୁ ବଧ କରିଥିଲେ। ତେଣୁ ଏ ଦୁଇଟି ଯାକ ମିଶାଇକରି ଭାଗବତର ମୈତ୍ର ମୁନି ବିଦ୍ରୋହକୁ ଏଇ ଶ୍ଳୋକ ଏଇ ଶୁକରଦେବଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ସାତଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଯେଉଁ ଭଗବାନ ହିରଣ୍ୟାକୁ ବଧ କଲେ ସେଥିରେ ଭ୍ରାତର୍ଦେବ ବିନହିତ ଭ୍ରାତରି ଏବଂ ତାଙ୍କର ଭାଇ ଯେତେବେଳେ ବିନିହତେ ଭଗବାନଙ୍କ ଦ୍ୱାରା ହରିଙ୍କ ଦ୍ୱାରା ମୃତ ହେଲେ ନିହତ ହେଲେ ଦୃଢ଼ମୂର୍ତ୍ତିନା ବରାହଦେବ ରୂପରେ ହିରଣ୍ୟକଶିପୁ ରାଜନ ପର୍ଯ୍ୟତପ୍ୟ ଦୃଶା ସୁଜା ହେ ରାଜନ ଏଇଟା କହୁଛନ୍ତି କିଏ କାହାକୁ ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ରାଜସ୍ୱ ଯଜ୍ଞରେ ତେଣୁ ସେହି ସମୟରେ ହିରଣ୍ୟକଶିପୁ ପର୍ଯ୍ୟତପ୍ୟ ବହୁତ ପରିତାପ କରୁଥିଲା ଏବଂ କ୍ରୋଧ ଆସୁଷା ବହୁତ କ୍ରୋଧ ଆସୁଥିଲା ସୋଚା ଏବଂ ଶୋକ ମଧ୍ୟ ଆସୁଥିଲା ଶୋକ ଏବଂ କ୍ରୋଧ ଇଏ ହେଉଛି ଭଗରୋଗର ଲକ୍ଷଣ ଶୋକ ମୋହ ଭୟ ତିନୋଟି ଜିନିଷ ରହିଛି ଭଗରୋଗର ଲକ୍ଷଣ ଏବଂ ଭାଗବତମ ଏଭଳି ଶାସ୍ତ୍ର ତେଣୁ ଆମର ବ୍ୟାସଦେବ ଭାଗବତ ଶାସ୍ତ୍ର ରଚନା ଯେଉଁ କଲେ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଭାଗବତମ ଏଭଳି ଶାସ୍ତ୍ର ଯେଉଁମାନେ ଯଶାଙ୍ଗ ପାଇଁ ଶୁଭମାଣାୟମ କେବଳ ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣୁଛନ୍ତି ତାଙ୍କ ଉପରେ ଛାଡ଼ନ୍ତୁ ଯଶାଙ୍ଗ ପାଇଁ ଶୁଭମାଣାୟମ କୃଷ୍ଣ ପରମ ପୁରୁଷେ କ'ଣ ତାଙ୍କୁ ହୁଏ ନା ଭକ୍ତି ଉତ୍ପାଦିତ ପୁରୁଷ ଶୋକ ମୋହ ଭୟ ପ୍ରହା ଶୋକ ମୋହ ଭୟ ହେଉଛି କ'ଣ ଗୌରବର ଲକ୍ଷଣ ଗୌରବର ଲକ୍ଷଣ ହେଉଛି ସେଇଟା ଶୋକ ଏବଂ ମୋହ ଶୋକ କ'ଣ ପାଇଁ ଯାହା ଅଛି ଯେଉଁ ଚାଲିଗଲା ସେଥିପାଇଁ ଶୋକ ହେଉଛି ଅତୀତ ପାଇଁ ମୋହ ହେଉଛି ବର୍ତ୍ତମାନ ପାଇଁ ମୋହ ଶୋକ ମୋହ ଏବଂ ଭୟ କେଉଁଥିପାଇଁ ରହିଛି ନା ଭୟ ରହୁଛି କାହା ପାଇଁ ଭବିଷ୍ୟତ ପାଇଁ ଭବିଷ୍ୟତ କ'ଣ ହେବ ଇଏ ହେଉଛି ଭବରୋଗର ଲକ୍ଷଣ ତେଣୁ କିଙ୍ଗ ପୁନଃ ସୁତୟା ମିତ ଏଇ କଥା ମୁଁ ଜାଣିବା ପାଇଁ ଚାହୁଁଥିଲି ଶ୍ରୀଧର ସ୍ୱାମୀ ଏଇଟା ବୋଧେ କହିଛନ୍ତି ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର ଏଇ ଅବସ୍ଥା ପ୍ରାପ୍ତ ହେଇ ସେମାନେ ଭବରୋଗରୁ ମୁକ୍ତ ହୋଇଯିବେ ଶୋକ ମୋହ ଭୟ ନଷ୍ଟ ହୋଇଯିବ ତାଙ୍କର କିଙ୍ଗ ପୁନଃ ସୁତୟା ଯେଉଁମାନେ ଶୁଣିଛନ୍ତି ତା କଥା କ'ଣ କହିବା ଆଚ୍ଛା ଯେଉଁମାନେ ଟୀକା କରିଲେ ସେ କେଉଁ କଥା ରହିଛି ଯାହା ହଉ ଏହିଭଳି ଭାବରେ ବର୍ତ୍ତମାନ ଶୋକ ଏବଂ କ୍ରୋଧରେ ପରିତାପ କରି ବା ଭାଇ ଚାଲିଗଲେ ଏହିଭଳି ଭାବରେ ବର୍ତ୍ତମାନ ସେ ତାଙ୍କର ଆରମ୍ଭ ହେବ କଥା ଆହ ବର୍ତ୍ତମାନ ସେ କହୁଛନ୍ତି ଦ୍ୱିତୀୟ ଶ୍ଳୋକରେ କହୁ ଆହ ଚେଦମ୍ ରୁଷା ପୂର୍ଣ୍ଣ ସନ୍ଦଷ୍ଟ ଦର୍ଶନ ଛଦ କୋପ ଜଳ ଧ୍ୟାନ ଚକ୍ଷୁର୍ଧ୍ୟାନ ନିରୀକ୍ଷଣ ଧୂମ୍ର ମମ୍ବରମ୍ କ୍ରୋଧରେ କିଭଳି ରହିଛନ୍ତି ଆଉ ରାଧାମୋହନ ମହାରାଜଙ୍କ କଥା ଶୁଣିଲେ ଆମେ ଲାଗିବା ଯେମିତି ଆମେ ଆଖି ଆଗରେ ଦେଖୁଛେ ସେ ବର୍ଣ୍ଣନା ତାଙ୍କ ସେଇଭଳି ଭାବରେ ଶୁଦ୍ଧ ଭକ୍ତ ସେମାନେ ଭଗବାନଙ୍କର ଲୀଳାକୁ ଦର୍ଶନ କରୁଛନ୍ତି ସେମାନେ ସେଇଭଳି ଭାବରେ ତାଙ୍କ ଶକ୍ତି ଅଛି ସେ ପ୍ରେଜେଣ୍ଟ କରିବେ ମୁଁ ବହୁତ ଆଗରୁ ଯେତେବେଳେ ମହାରାଜ କଥା ଶୁଣୁଥିଲି ଲାଗେ ଯେମିତି ସାମ୍ନାରେ ସେସବୁ ଘଟୁଛି ଘଟଣା ଏଇ ଯେ ଏକ ବର୍ଣ୍ଣନା କରିପାରିଲେ ସେଭଳି ଆସିବ ଯଦି ଠିକ ଭାବରେ ବୁଝିବା ଠିକ ଭାବରେ ଶୁଣିବା ଆମ ଆଖି ଆଗରେ ସେ ଚିତ୍ର ଆସିଯିବ ଆମର ନାହିଁ ଶକ୍ତି ନାହିଁ ଆମର ଜ୍ଞାନ ନାହିଁ ତାକୁ ବର୍ଣ୍ଣନା କରିବା ପାଇଁ ତାଙ୍କର ରୂପର ଯେତିକି ଆମେ ଶୁଣୁଥିଲେ ସେତିକି କହୁଥିଲେ ତେଣୁ ଆହଚ ଇଦମ୍ ବର୍ତ୍ତମାନ ଇଦମ୍ ବର୍ତ୍ତମାନ ସେ କ'ଣ କହୁଛନ୍ତି ରୁଷା ବହୁତ କ୍ରୋଧରେ କହୁଛନ୍ତି ରୁଷା ପୂର୍ଣ୍ଣ ପୂର୍ଣ୍ଣ କ୍ରୋଧରେ ଦେହ ସବୁ ଥରିଲା ଭଳିଆ ଏଇଭଳି ଭାବେ କହୁଛନ୍ତି ସନ୍ଦଷ୍ଟ ଦର୍ଶନ ଛଦ ଦର୍ଶନ ଦନ୍ତ ସନ୍ଦଷ୍ଟ ମାନେ ଦଂଶନ କରି ଛଦ ତଳ ଓଠକୁ କାମିକି କହୁଛନ୍ତି ସନ୍ଦଷ୍ଟ ଦର୍ଶନ ଛଦ କ'ଣ କହୁଛନ୍ତି ଏବଂ କିଭଳି କହୁଛନ୍ତି ଚକ୍ଷୁର୍ଭ୍ୟାମ ଚକ୍ଷୁର୍ଭ୍ୟାମ କୋପ ଜଳା ଧ୍ୟାନ କୋପ ବହୁତ କ୍ରୋଧ ହେଇଛି ତେଣୁ ଯେମିତି ତାଙ୍କର ଚକ୍ଷୁ ଜଳୁଛି ଅଗ୍ନି ଚକ୍ଷୁ ଏଇଭଳି ଭାବରେ ଚକ୍ଷୁର୍ଭ୍ୟାମ ନିରୀକ୍ଷଣ ଝୁମମ୍ ଅମ୍ବରମ୍ ଆକାଶକୁ ଦେଖି ଚକ୍ଷୁ ଯେମିତି ତାଙ୍କର ଜଳୁଛି ଅଗ୍ନି କ୍ରୋଧରେ ଜଳୁଛି କ୍ରୋଧ ଅଗ୍ନି ବୋଲି କୁହାଯାଏ ନା କ୍ରୋଧ ଗୋଟେ ଅଗ୍ନି ଜାଳିଦେବ ସବୁ ଭସ୍ମ କରିଦେବ ଏଠି କ'ଣ ପ୍ରକାର ସବୁ ହିଂସା ହେଇଯାଉଛି କ୍ରୋଧରୁ ତେଣୁ ଇଏ ଗୋଟେ ଅଗ୍ନି ଭଳି କ୍ରୋଧ ଅଗ୍ନି କାମ ମଧ୍ୟ ଗୋଟେ ଅଗ୍ନି ଭଳି କାମ ଅଗ୍ନି ତେଣୁ ଇଏ କ୍ରୋଧରେ ଏତେ ଜର୍ଜରିତ ହୋଇଯାଉଛନ୍ତି, ତାଙ୍କ ଚକ୍ଷୁ ତାଙ୍କର ଅଗ୍ନି ବାହାରୁଛି ବା ଧୂଆଁ ବାହାରୁଛି, ଏଇଭଳି ଭାବରେ ଆମ୍ବର ଜାଣିଛନ୍ତି ଭଗବାନ ଅଛନ୍ତି, ଏତିକି ତ ଆମେ ଜାଣିନୁ, ଆମ ପ୍ରତି ଅସୁର ହେଲେ ମଧ୍ୟ ସେମାନେ ଜାଣନ୍ତି ଭଗବାନ ଅଛନ୍ତି, କିନ୍ତୁ ସାଧାରଣତଃ ଅସୁରମାନେ ସେମାନେ ଭଗବାନ ନାହାନ୍ତି ବୋଲି କୁହନ୍ତି, ସେମାନେ ଭଗବାନ ନାହାନ୍ତି ବୋଲି କୁହନ୍ତି। ସ୍ୱର୍ଗରେ ସେଠାକୁ ବର୍ଣ୍ଣନା କରାଯାଇଛି ଭଗବାନ, ସେଥିପାଇଁ ଅସୁର ଅସୁର ସମ୍ପଦ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କଲେ ଷୋଳଶ୍ୟାୟରେ। କାହିଁକି ଆମର ମନ୍ଦିରରେ ଭୁବନେଶ୍ୱର ମନ୍ଦିରରେ ଯେତେବେଳେ ସେ ସମୟ ଗୌରବଙ୍କୁ ସେମାନେ ମହାରାଜ ପ୍ରକଟ ହୋଇଗଲେ, ସେ ସମୟରେ ଏଇ ଯେଉଁ ଏଇ ପରିସ୍ଥିତି ସାଧାରଣତଃ ଗୋଟେ ଆସେ, ଗୋଟେ ବ୍ୟାଡ୍ ପିରିୟଡ଼ ଆସେ, ମହାପୁରୁଷମାନଙ୍କର ଅନୁପସ୍ଥିତିରେ ସବୁ ପ୍ରକାର ଅରାଜକତା ସୃଷ୍ଟି ହୁଏ। ଆମର ମନ୍ଦିରରେ ମଧ୍ୟ ସେଭଳି ଭାବରେ ଅବସ୍ଥା ହୋଇଥିଲା, ଆମର ସୁଷମା ବସ୍ତୁ ଗଙ୍ଗେଶ୍ୱର ମହାରାଜ 1996 ମନ୍ଦିର ଦାୟିତ୍ୱରେ ଥିଲେ, ମିଶିଥିଲେ, ତେଣୁ ସିଏ ଏହି ସମସ୍ୟାର ସମାଧାନ ପାଇଁ ସେଥିପାଇଁ ତୁମେ ଭଗବତ ଗୀତା ଷୋଳଶ୍ୟାୟ ପାଠ କର, ସବୁଦିନ ପାଠ କର ଷୋଳଶ୍ୟାୟ, ତେଣୁ ସବୁଦିନେ ଆମର ପୁରୁଣା ଯେଉଁ ରହିଥିଲା ବର୍ତ୍ତମାନ ଭକ୍ତ ନିବାସ ତିଆରି ଚାଲିଛି, ସେଠି ଥିଲା ପ୍ରସାଦ, ସେଠି ସବୁଦିନ ସନ୍ଧ୍ୟାବେଳେ ଭଗବତ ଗୀତା ସରିଲା ପରେ ସେଠି ସବୁ ବସି ଷୋଳଶ୍ୟାୟ ପାଠ କରିବେ, 24 ଶ୍ଳୋକ ରହିଛି ଷୋଳଶ୍ୟାୟରେ, ଏମିତି ସବୁ ଶ୍ଳୋକ ପାଠ କରିବେ। ଅସୁର ଗୁଣ ଜାଣିଲେ ଆମେ ସେଥିରୁ ରହିବା, ଦୂରେଇ ଯିବା, ହଁ ଦୈବାସୁର ସମ୍ପଦ ଆଗରୁ ଅସୁର ଗୁଣ, ଏଇଟା ହେଉଛି ଅସୁର ଗୁଣ। ତେଣୁ ଏଇ ଯେଉଁ ଅସୁର ଗୁଣ ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, କ'ଣ ଅସତ୍ୟ ଅପ୍ରତିଷ୍ଠ ଦେଇ ଜଗତ ଆହୁ ମାନେଶ୍ୱର ଅପରସ୍ପର ସମ୍ବୋଧନ କିମ୍ବା କାମ ହୋଇଥିବ, ଜଗତ ଆହୁ ଅନେଶ୍ୱର ଭିତରେ କୌଣସି ଈଶ୍ୱର ନାହାନ୍ତି, କିନ୍ତୁ ସେ ଦୃଷ୍ଟିରୁ ଅସୁର ଦୃଷ୍ଟି ହେଲେ ମଧ୍ୟ ଇଏ ଆଉ ଟିକେ ଉନ୍ନତ ସ୍ତରର, ତେଣୁ ଜାଣିଛନ୍ତି ଈଶ୍ୱର ଅଛନ୍ତି, ବିଷ୍ଣୁ ଅଛନ୍ତି, ଅମ୍ବରକୁ ଆକାଶରେ ଅଛନ୍ତି ବୋଲି ଜାଣିଛନ୍ତି, ବୈକୁଣ୍ଠ ଲୋକ ସେ ଆସୁଛନ୍ତି, ସେଇଠି ବୈକୁଣ୍ଠ ସେ ଆସୁଛନ୍ତି, ତେଣୁ ଅମ୍ବରକୁ ଲକ୍ଷ୍ୟ କରି ଏଇଭଳି କ୍ରୋଧରେ ଜର୍ଜଟ ହେଇ କହୁଛନ୍ତି, ଦାନ୍ତୁ କାମୁଡ଼ି ଓଠୁ କାମୁଡ଼ିକିରି କହୁଛନ୍ତି, ପୁଣି କିଭଳି କହୁଛନ୍ତି ନା କରାଳ ଦଷ୍ଟ୍ରୋ ଦୃଷ୍ଟ୍ୟା ଦୃଷ୍ଟେକ୍ଷ ଭୁଗୁଡ଼ି ମୁଖ ଶୂଳ ମୁଦନ୍ୟ ସଦସୀ ଦାନବା ଇଦମ ଅବ୍ରବୀତ। ସବୁ ଦାନମାନଙ୍କୁ ଏକାଠି କରି ଇଷ୍ଟଗୋଷ୍ଠୀ ତାଙ୍କ ରହୁଛି, ଇଷ୍ଟଗୋଷ୍ଠୀ ଆମର ଯେମିତି ବର୍ତ୍ତମାନ ଇଷ୍ଟଗୋଷ୍ଠୀ ହୁଏ ସେମିତି ଇଷ୍ଟଗୋଷ୍ଠୀ କରିଛନ୍ତି, ମିଟିଂ ଡାକିଛନ୍ତି, ସେଠି କଥା କୁହାଯାଇଛି କରାଳ ଦଷ୍ଟ୍ରୋଗ୍ର ଦୃଷ୍ଟ୍ୟା, ମାନେ ବହୁତ ତାଙ୍କର ଦାନ୍ତ ସବୁ ରହିଛି, ଭୟଙ୍କର ଦାନ୍ତ ସବୁ ରହିଛି, ଅତ୍ୟନ୍ତ ଉଗ୍ର ଦୃଷ୍ଟି ରହିଛି, ଉଗ୍ର ଦୃଷ୍ଟିଆ ଦୁଷ୍ପ୍ରେକ୍ଷ ବହୁତ ଭୟଙ୍କର ଦର୍ଶନ କରୁଛନ୍ତି ଦେଖୁଛନ୍ତି ସେ, ମାନେ ତାଙ୍କ ଦେଖିଲେ ଜଣେ ଭୟ କରିଥିବ ଏଭଳି ତାଙ୍କର ଚେହେରା ରହିଛି, ଭୃକୁଟି ଭୃକୁଞ୍ଚନ କରି ମୁଖକୁ ବିକୃତ କରି ଶୂଳ ତ୍ରିଶୂଳ ଧରିଛନ୍ତି, ଉଦ୍ୟମ୍ୟ ଉତ୍ତୋଳନ କରି ସଦସୀ ସେ ସଭାରେ ଦାନମାନଙ୍କୁ ଏଇଭଳିଆ କହୁଛନ୍ତି, ସବୁ ମୁଖ୍ୟ ଦାନମାନ ସବୁ ଆସିଛନ୍ତି, ଅନେକ ଦାନ ରହିଛନ୍ତି, ସମସ୍ତଙ୍କ ନାମ ନେଇ ହେବ ନାହିଁ, ମୁଖ୍ୟ ଦାନମାନଙ୍କ ନାମ କହିବେ, ସେ ଏଇ କୁହଦୃଶ କଥା କହୁଛନ୍ତି, ଏଇ କୁହଦରେ ତାଙ୍କର କ'ଣ ତାଙ୍କର ପ୍ରବଚନ ଚାଲିଛି। ଆମେ ଯେମିତି ଭଗବାନ କଥା କହୁଛେ ସେଇଭଳି ଭାବରେ ନିରୀଶ୍ୱର ବାବର କଥା କହିବେ, ହତ୍ୟା କରିବେ ଭଗବାନଙ୍କୁ, ହତ୍ୟା କରିବେ ଭଗବାନ କେହି ନାହାନ୍ତି, ଯଦି ବା ଅଛନ୍ତି ତ ହତ୍ୟା କରିବେ, ମୁଁ ହେଇଛି ଭଗବାନ, ଏ ଜଷ୍ଟ କୃଷ୍ଣ ଚେତନାର ବିପର୍ଯ୍ୟ ଚେତନା, ଏଇଭଳି ଭାବରେ ରହି କୃଷ୍ଣ ଜର୍ଜଟ ହେଇ ବର୍ତ୍ତମାନ ତାଙ୍କୁ ପ୍ରବଚନ ଦେବେ, ଇଲା ଭୋ ଭୋ ଦାନବ ଦୈତ୍ୟା ଦ୍ୱିଭୂଢ଼ ଚକ୍ଷା ସମ୍ବର ଶତବାହୋ ହୟଗ୍ରୀବ ନମୁଚେ ପାକ ଦୁର୍ବଳ ବିପ୍ରଚିତେ ମମ ବଚ ପୁଲମନ ଶକୁନାଦେୟ ଶୁଣୁତା ଅନ୍ତରଂ ସର୍ବେ ଜିହତ ମାସୁ ମାଚିର ଭୋ ଭୋ ଦାନବ, ସଂସ୍କୃତରେ ଭୋ ଶବ୍ଦ ବ୍ୟବହାର କରାଯାଏ, ହେ ଆମେ ଯେମିତି ଓଡ଼ିଆ ଶବ୍ଦ ହେ ଆମ ସଂସ୍କୃତରେ ଭୋ ଭୋ ଦାନବ ଦୈତ୍ୟା ଦାନବ ଦୈତ୍ୟ, ଏମାନେ ଏ ଦୁଇ ଜଣ ଭଉଣୀଙ୍କର ଏ ସମସ୍ତେ କଷ୍ଟଙ୍କର ପତ୍ନୀ, ଜଣେ ପତ୍ନୀ ଅଛନ୍ତି, ଏମାନେ ସମସ୍ତେ ଦକ୍ଷଙ୍କର କନ୍ୟା, ତେଣୁ ଜନଙ୍କର ପୁତ୍ରମାନେ ହେଉଛନ୍ତି ଦାନବ ଏବଂ ଦିଦିଙ୍କର ପୁତ୍ରମାନେ ହେଉଛନ୍ତି ଦୈତ୍ୟ ହିରଣ୍ୟକଶିପୁ ହିରଣ୍ୟକଶିପୁ ହେଉଛନ୍ତି ଦିଦିଙ୍କର ପୁତ୍ର ଦନୁ ଜଣ ଥିଲେ ସେ ମଧ୍ୟ ଏମାନେ ସବୁ ଭଉଣୀ ଦେବତାମାନେ ମଧ୍ୟ ଆଦିତ୍ୟଙ୍କର ପୁତ୍ର ସେମାନେ ଆଦିତ୍ୟ ଅଦିତି ମଧ୍ୟ ସେ ସବୁ ଭଉଣୀ ତାଙ୍କର ଭଉଣୀ ଦେବତାମାନେ ମଧ୍ୟ ଅସୁରମାନଙ୍କ ଭାଇ ଭାଇ ସମ୍ବନ୍ଧରେ ହେବେ ଏକ ପିତା ହେଉଛନ୍ତି ଏକ ମା ଅଲଗା ପିତା ଏକ ତେଣୁ ଏମାନେ ଆଙ୍କର ସବୁ ମିଶିକି ରହିଛନ୍ତି ଦନଙ୍କ ଦାୟିତ୍ୱ ଚାରି ଏମାନେ ସବୁ ମିଶିକି ରହି ଦେବତାଙ୍କ ବିରୁଦ୍ଧରେ ସେମାନେ ସବୁବେଳେ ରହିବେ କ'ଣ ଇନ୍ଦ୍ରାଳି ବ୍ୟାକରଣ ଲୋକ ଦୃଢ଼ ଯୁଗେ ଯୁଗେ ସବୁବେଳେ ଦେବତାମାନଙ୍କ ବିରୁଦ୍ଧରେ ସେ ଯୁଦ୍ଧ କରିବେ କାହିଁକି ଆମର ଯେଉଁ ଯୁଦ୍ଧ ଚାଲିଛି ଭାରତ ପାକିସ୍ତାନ ସବୁ ଯୁଦ୍ଧ ଚାଲିଛି ଏ ଦୈତ୍ୟ ଦାନବ ଯୁଦ୍ଧ ଦୈତ୍ୟ ଦୈତ୍ୟମାନଙ୍କ ସହିତ ଯୁଦ୍ଧ ହେଉଛି କିନ୍ତୁ ଦେବତାମାନଙ୍କ ଦେବତା ଏବଂ ଅସୁରମାନଙ୍କ ଯୁଦ୍ଧ ସାଧାରଣତଃ ଅସୁରମାନେ ତାଙ୍କ ଭିତରେ କରି କ'ଣ ସନ୍ଧି କରି ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆରମ୍ଭ କରନ୍ତି ତେଣୁ ତାଙ୍କ ଭୋଗ ଦାନବ ଦୈତ୍ୟା ତାଙ୍କର ମୁଖ୍ୟ ସବୁ କହୁଛନ୍ତି ଦିଦିଙ୍କର ପୁତ୍ର ତ କେହି ନଥିଲେ ଏଇ ଦୁଇ ଜଣ ଥିଲେ କିନ୍ତୁ ଦନୁଙ୍କର ବହୁତ ପୁତ୍ର ଥିଲେ ପୁତ୍ର ତାଙ୍କର ପୁତ୍ର ତାଙ୍କର ପୁତ୍ର ଆଙ୍କର ମଧ୍ୟ ପୁତ୍ରମାନେ ସବୁ ରହିଛନ୍ତି ହିରଣ୍ୟକର ପୁତ୍ର ସେ ପର ବର୍ଣ୍ଣନା କରାଯିବ ହିରଣ୍ୟକଶିପୁର ତ ରହିବେ ଚାରି ଜଣ ପୁତ୍ର ଅଛନ୍ତି ଏଇଟା ବର୍ଣ୍ଣନା କରାଯାଇଛି ଯାହା ହଉ ତାଙ୍କ ନାମ ସବୁ ମୁଖ୍ୟ ଯେଉଁମାନେ ଅଛନ୍ତି ଲିଡ଼ର ସବୁ ଲିଡ଼ର ଯେଉଁମାନେ ସେମାନଙ୍କ ନାମ କହୁଛନ୍ତି ଦୁଇ ମୁଧ ଦୁଇ ମୂର୍ଣ୍ଣ ଦୁଇଟି ମସ୍ତକ ତାଙ୍କର ଅଛି ଦୁଇ ମୂର୍ଣ୍ଣ ଚକ୍ଷ ତିନୋଟି ଆଖିବାଲା ଅଛନ୍ତି ଗାଁ ଚକ୍ଷ ସମ୍ବର ସମ୍ବର ଆସ ବହୁତ ପ୍ରସିଦ୍ଧ ଭଗବାନ ସେ ଜାଣିଥିଲା ପ୍ରଦ୍ୟୁମ୍ନ ମଧ୍ୟ ହତ୍ୟା କରିବେ ଆପଣଙ୍କ ନାଁ ଦେବେ ପ୍ରଦ୍ୟୁମ୍ନ ତେଣୁ ଭଗବାନ ତାଙ୍କ ରୁକ୍ମିଣୀଙ୍କ ପ୍ରଥମ ପୁତ୍ର ଯାହା ଦେଇଛନ୍ତି ପ୍ରଦ୍ୟୁମ୍ନ ସେ ଚୋରି କରି ନେଇଗଲା ଏବଂ ପ୍ରଦ୍ୟୁମ୍ନ ନେଇ ଯାଉଥିଲା ବେଳେ ସେ ସମୁଦ୍ରରେ ଦ୍ୱାରକା ନା ଦ୍ୱାରକା ଯିଏ ଯାଉଛନ୍ତି ଦ୍ୱାରକା ଯିଏ ସମୁଦ୍ର ଯିଏ ଗଲାବେଳେ ସମୁଦ୍ର ପକାଇ ଦେଇଥିଲା ଏହି ଘଟଣା ତାହା ସମସ୍ତଙ୍କୁ ସେ ବର୍ଣ୍ଣନା କରାଯିବ ଏ ସମ୍ବରାଶିର ସତ ବାହୁ ଶହେ ବାହୁ ଅଛି ଭୟଗ୍ରୀବ ଭୟଗ୍ରୀବ କହିଲେ ଅଶୁଭଳି ରୂପତା ଭୟଗ୍ରୀବ ନମୁଚେ ନମୁଚେ ଭଗବାନ ଏ ଭୟଗ୍ରୀବ ଚୋରି କରିଥିଲା ବେଦକୁ ଚୋରି କରିଥିଲା ଭଗବାନ ଭୟଗ୍ରୀବ ଉପରେ ଆସି ତାକୁ ହତ୍ୟା କରିଛନ୍ତି ନମୁଚି ଏ ଜଣେ ପ୍ରସିଦ୍ଧ ଏମାନେ ସବୁ ଦେବ ଅସୁର ଯୁଦ୍ଧ ଯେତେବେଳେ ହେବ ସେ ବିଷୟରେ ବର୍ଣ୍ଣନା କରାଯିବ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସବୁ ନମୁଚି ଗୋଟେ ଏଭଳି ଥିଲା ବଜ୍ରରେ ମଧ୍ୟ ତାର କିଛି ହେଉନଥିଲା କାହିଁକି ସେ ବର ପାଇଥିଲା ସେ ସେଇ ଅସ୍ତ୍ର ମାରିବ ଯେଉଁଟାକ ଆଦ୍ର ନୁହଁ କି ଶୁଷ୍କ ନୁହଁ ତେଣୁ ଇନ୍ଦ୍ର ମାନେ ଭଗବାନଙ୍କର କୃପାରୁ ମହିନ ମୃତ୍ୟୁରେ ଦେବତାମାନେ ସବୁ ଅମୃତ ପାନ କଲେ ଅସୁରମାନ ସହିତ ଯୁଦ୍ଧ ହେଲା ସେ ଯୁଦ୍ଧରେ ସବୁ ବଜ୍ର ପିଲାଙ୍କର ଇନ୍ଦ୍ରଙ୍କର ସମସ୍ତେ ହତ୍ୟା କରିଥିଲେ କିନ୍ତୁ ଇଏ ବଳିକୁ ମଧ୍ୟ ମାରିଦେଇଥିଲେ ନମୁଚିକି ମାରିପାରିଲେ ନାହିଁ ସେଇଠି ତାଙ୍କ ଆକାଶବାଣୀ ହେଲା ଇଏ ସେମିତି ମାରିବେ ନାହିଁ ଗୋଟେ ଆଦ୍ର ଏବଂ କ'ଣ ଶୁଷ୍କ ଏଇଭଳି ଅସ୍ତ୍ରରେ ସେ ମାରିବେ ଆଦ୍ର ନୁହଁ କି ଶୁଷ୍କ ନୁହଁ ତେଣୁ ଇନ୍ଦ୍ର ସାଙ୍ଗରେ ସମୁଦ୍ର କୂଳରେ ଯୁଦ୍ଧ ହେଉଥିଲା କ୍ଷୀର ସମୁଦ୍ର କୂଳରେ ସମୁଦ୍ର ଯେଉଁ ଫେଣ ରହିଥିଲା ଫେଣଟା ଆଦ୍ର ନୁହଁ କି ଶୁଷ୍କ ନୁହଁ ତେଣୁ ସେଇ ଫେଣରେ ଗୋଟେ ସୃଷ୍ଟି କରି ଅସ୍ତ୍ର ସେଇଥିରେ ତାକୁ ମାରିଦେଲେ ଇଏ ହେଉଛି ନମୁଚି ଏସବୁ ଦୈବ ଯେଉଁ ରହିଛି ସେଥିରେ ସେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ ଦଶମ ଅଧ୍ୟାୟରେ ସେ ଆସିବ ଏସବୁ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ପାକ ଇଲବଳ ବାତାପି ଏବଂ ଇଲବଳ ଏ ଦୁଇ ଜଣ ଦୁଇ ଭାଇ ଏମାନେ କ'ଣ କରନ୍ତି ନା ସବୁ ସାଧୁମାନଙ୍କୁ ସବୁ ଡାକିକିରି କ'ଣ କରିବେ ତାଙ୍କୁ ଆତିଥ୍ୟ ପ୍ରଦାନ କରି ଖାଇବା ପାଇଁ ଦେବେ ଇଲବଳ କ'ଣ କରିବ ବାତାକୁ ମାରିଦେବ ମାରିକି ତାଙ୍କ ମାଂସ କରିକି ଦେଇଦେବ ଖାଇବା ତେଣୁ ସେ ଖାଇଦେଲା ପରେ ତାପରେ ଡାକିବେ ବାତା ପିଇ ଡାକିଲା ବେଳେ ସେ ଫେରି ଆସିଲା ମାନେ ପେଟ ଚିରେଇକି ଆସିବେ ସେ ଏଇଭଳି ଭାବେ ସାଧୁ ମାଂସ ହତ୍ୟା କରିଥିଲେ ଗୋଟେ ଥର ଯାଇଥିଲେ ଅଗସ୍ତ ଋଷି ଅଗସ୍ତ ନା କିଏ ଯଦି ଯିଏ ସମୁଦ୍ରକୁ ପାନ କରିଦେଇଥିଲେ ଅଗସ୍ତ ନା କିଏ ସମୁଦ୍ର ପାନ କରିଦେଇଥିଲେ କିଏ ଜଣେ ଋଷି ଯାଇଥିଲେ ଏସବୁ ଆସିବ ଆପଣଙ୍କୁ ବର୍ଣ୍ଣନା କରାଯାଇଛି ସେସବୁ ସେ ଯେତେବେଳେ ଯାଇଥିଲେ ଇଏ ତାଙ୍କର ଭାଇ କାଟି ମାରିକି ଯେତେବେଳେ ଦେଇଦେଇଥିଲେ ମାଂସ କରିକିରି ସେ ଖାଇଦେଲେ ତାପରେ ସେ ଡାକିଲେ
ଇଏ ହାତ ବୁଲେଇ ଦେଲେ ପେଟରେ ହାତ ବୁଲେଇ ଦେଲେ ସବୁ ଧ୍ୱଂସ ହେଇଗଲ ମୋର ମନକୁ ମୁଁ କିଭଳି ଭାବେ ଏଭଳି ସବୁ ରହିଛି ତାଙ୍କ ବିଷୟରେ ବିପ୍ରଚିତ୍ତେ ମମ ବଚ ପୁଲମ ପୁଲମନ ଶକୁନାଦୟ ଆହୁରି ବହୁତ ଥିଲେ ଆଦର ଶବ୍ଦ ବ୍ୟବହାର କରାଯାଇଛି ଶକୁନି ଶକୁନିଙ୍କର ପୁତ୍ର ହେଉଛନ୍ତି ବୃକ ଯିଏକି ଭଗବାନ ହତ୍ୟା କରିବାକୁ ଯାଇଥିଲେ ବୃକାଶ ଭସ୍ମାଶ୍ର କୁହାଯାଏ ଭାଗବତ ଦର୍ଶନ ସ୍କନ୍ଦ ତାଙ୍କଟା ଆସିବ 88 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଥିଲେ ତେଣୁ ଶୁଣୁତା ଅନନ୍ତରଣ ସହେବେ ଯଦି ମାଇକ୍ ନଥିଲା କଥା କହୁଥିଲେ ତାଙ୍କର ମଧ୍ୟ ସେଭଳି ଭାବେ ରହିଥିଲା ଶକ୍ତି ରହିଥିଲା ଜୋରରେ କହିବେ ସବୁ ଶୁଣନ୍ତା ଅନନ୍ତରଣ ସର୍ବେ କୌଣସି କ'ଣ ଉଦାହରଣରୁ ସାବଧାନରେ ଶୁଣ ନ ଅନ୍ତରଣ ଅନନ୍ତରଣ ଏପଟ ସେପଟ ହେଇ ବାବା ନା ଭାଗବତ କଥା ସମସ୍ତ ଅନନ୍ତରଣ କିଣିବା କଥା ଭାଗବତ କଥା ମଧ୍ୟ କ'ଣ ଆଟେନସନ୍ ଡାଇଭର୍ଟ ହେବା କଥା ନୁହଁ ପୁରା ସାବଧାନ ସହିତ ଶ୍ରବଣ କରିବା କଥା ଏ ଶ୍ରବଣ ଇଏ ହେଉଛି ପ୍ରକୃତ ଶ୍ରବଣ ତେଣୁ ସିଏ ମଧ୍ୟ କହୁଛନ୍ତି ବୁଝାବୁ ଡାଇଭର୍ସନ୍ ନେଇକି ଆଟେନସନ୍ ଡାଇଭର୍ଟ ନକରି ଶୁଣନ୍ତୁ ଅନନ୍ତର ଶୁଣନ୍ତା ଅନନ୍ତର ସର୍ବେ ଖାଲି ଶୁଣିଲେ ଭାଗବତ ଏଭଳି ଶାସ୍ତ୍ର କେବଳ ଶୁଣିଦେଲେ ସେ ସିଦ୍ଧି ପାଇଯିବ କେବଳ ଶୁଣିକିରି ସୁଖଦେବ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀ ଯେଉଁ କହିଲେ ପରିକୃତମାନଙ୍କୁ ଶ୍ରବଣ କରି ସେ ଭଗବତ ଧାମ ଚାଲିଗଲେ ଭାଗବତ ଏଭଳି ଶାସ୍ତ୍ର ଏଇଟାକୁ ଖାଲି ଶୁଣିକିରି ଆଉ କିଛି ନ କଲେ ମଧ୍ୟ ସେ ସିଦ୍ଧି ପ୍ରାପ୍ତ ହୋଇଯିବେ କେବଳ ଶ୍ରବଣ କରିବେ ତେଣୁ ପରିକୃତ ମହାରାଜ ଯେତେବେଳେ ଅବସ୍ଥାଗ୍ରସ୍ତ ହୋଇଥିଲେ ସେତେବେଳେ ସେ ଯେତେବେଳେ ସେ ସଭାରେ ଗଙ୍ଗା ନଦୀ ତଟରେ ଶୁକ୍ରକାରଙ୍କୁ ରହିଛି ସେଠି ସେ ପଚାରିଥିଲେ ଯେ ମୋର ବର୍ତ୍ତମାନ 7 ଆୟୁଷ ଅଛି ମୁଁ କ'ଣ କରିବି 60,000 ସେଠି ଉପସ୍ଥିତ ଥିଲେ ତେଣୁ ତାଙ୍କ ଭିତରେ ଗୋଟେ ସିଦ୍ଧାନ୍ତ ଉପନୀତ ହୋଇପାରିଲେ ନାହିଁ କ'ଣଟା କରିବା କଥା କାରଣ ଏ ବୌଦ୍ଧ ଲୋକଙ୍କୁ ଉଦ୍ଧାର କରିବା ପାଇଁ 10 ଅପବର୍ଗର ରାସ୍ତା ରହିଛି 10 ଅପବର୍ଗିଆ କୁହାଯାଏ ଏ ପବର୍ଗ ରାସ୍ତା ପବର୍ଗ ରାସ୍ତାରେ ଅପବର୍ଗ ରାସ୍ତା ଯିବା ପାଇଁ 10 ଉପାୟ ରହିଛି ତପସ୍ୟା ଯଜ୍ଞ ଇତ୍ୟାଦି ବିଭିନ୍ନ ପ୍ରକାର ରହିଛି ତେଣୁ ତାଙ୍କର ସିଦ୍ଧାନ୍ତରେ ଉପନୀତ ହୋଇପାରୁନଥିଲେ କିନ୍ତୁ ସୁଖଦେବ ଗୋସ୍ୱାମୀ ଆସିଲେ ସୁଖଦେବ ଗୋସ୍ୱାମୀଙ୍କ ପ୍ରଶ୍ନ ପଚାରିଲେ ପରିଚିତ ମହାରାଜ ସେତେବେଳେ ସୁଖଦେବ ଗୋସ୍ୱାମୀ ଏହି ଉତ୍ତରଟି ଦେଲେ ମୋର କଥା ଶୁଣ ବର୍ତ୍ତମାନ ପାଇଁ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଯଥା ଅଭୟ ଶ୍ରୋତବ୍ୟ ଏଇଟା ମୋର କଥା ଶୁଣ ବର୍ତ୍ତମାନ ମୁଁ ତୁମକୁ ଭାଗବତ କହିବି ତୁମେ ଶୁଣ କେବଳ ଶୁଣିକି ସେ ସିଦ୍ଧି ପ୍ରାପ୍ତ ହୋଇଗଲେ ଭାଗବତ ଏଭଳି ଶାସ୍ତ୍ର କିନ୍ତୁ ସବୁ କଥା ଖାଲି ଶୁଣିଲେ ହେବ ନାହିଁ ଯଦି କହୁଛନ୍ତି ଯେଉଁ ଇଏ ପ୍ରବଚନ ଦେଉଛନ୍ତି ଶୁଣନ୍ତା ଅନନ୍ତରଙ୍କ ସର୍ଭେ ସମସ୍ତେ ଶୁଣ ଫୁଲ୍ ଟେନସନ୍ କରି ଶୁଣ ଏବଂ ପ୍ରିୟତା ମାସ ପ୍ରିୟତା ମୁଁ ଯାହା ଉପରେ ଆଦେଶ ଦେଉଛି ସେଇଟା ସାଙ୍ଗେ ସାଙ୍ଗେ କରିବୁନି ମାସୁ ମାସୁ ମାନେ ଖୁବ୍ ଶୀଘ୍ର ତେଣୁ ସେମାନେ ଯଦି ଭାବିବେ ଚିର କିଛି ପରେ ମା ଚିର ଖୁବ୍ ଆଉ ଡେରି କର ନା ଏବେ ଯା ସାଙ୍ଗେ ସାଙ୍ଗେ ଯା ତମାନ ଯା କ'ଣ ଆଦେଶ କ'ଣ ହେଲା ସରକାରଙ୍କର ନା ସ୍ୱପ୍ନ ସପତ୍ନୀ ଭାବିତ କ୍ଷୁଦ୍ରେଇ ଭ୍ରାତମେ ଦୈତ ସୁହୃତ ପାସ୍ମି ଗ୍ରହଣ ହରିଣା ସମେନାଭାବ ନେଇ ଯେଉଁ ଆଦେଶ ଦେଉଛନ୍ତି ଆଦେଶର କାରଣଟି କହୁଛନ୍ତି ଅବଶ୍ୟ ବିଶ୍ୱନାଥ ଗୁଣ୍ଡା ଗୁଣ୍ଡା ଭାଷାରେ କଥା କହୁଥିବା ରହିଛି ଆମେ କେତେଟା କହୁଛି କେତେଟା କହୁନି ତେଣୁ ଏଠି କହୁଛନ୍ତି ଯେ ପାସ୍ମି ଗ୍ରହଣ ଭଗବାନ ଭଗବାନ ହେଉଛନ୍ତି ସମସ୍ତଙ୍କର ସପତ୍ନୀ ଧାତିତ କ୍ଷୁଦ୍ରେଇ ସପତ୍ନୀ ଶତ୍ରୁମାନଙ୍କ ଦ୍ୱାରା ଆମର ମୋର ଭ୍ରାତା ଏ ମାନେ ଏମାନେ ଭ୍ରାତା କେମିତି ହତ୍ୟା ହେଲେ ନା ଶପତ୍ନୀ କହିଲେ ଦେବତାମାନେ ହେଉଛନ୍ତି ଅସୁରଙ୍କ ଶତ୍ରୁ ସେମାନେ ଭାବନ୍ତି ଏମାନେ ଆମ ଶତ୍ରୁ ଶପତ୍ନୀ ଧାତିତ ସେମାନେ ତାଙ୍କ ବ୍ୟବସ୍ଥା କରି ମୋର ଭାଇକୁ ମାରିଦେଇଛନ୍ତି ଦିତି ମଧ୍ୟ ସେ ଭାବୁଥିଲେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କଲେ ଦିତି ମଧ୍ୟ ଗୋଟେ ଇଏ କଲେ ଏଭଳି ବ୍ୟବସ୍ଥା କଲେ ଯେ ତାଙ୍କର ପତ୍ନୀ ହେଉଛନ୍ତି ତାଙ୍କର ପତି ହେଉଛନ୍ତି କଶ୍ୟପ ଅଦିତିଙ୍କର ପତି କଶ୍ୟପ ତେଣୁ ଦିତି ଏଭଳି ଭାବରେ କଶ୍ୟପଙ୍କର ସେବା କଲେ କଶ୍ୟପ ବହୁତ ମୁଗ୍ଧ ହୋଇଗଲେ ତାଙ୍କ ଉପରେ ବହୁତ ଖୁସି ହୋଇଗଲେ ତେଣୁ କହିଲେ ଏତେ ଖୁସି ହେଇଗଲେ କହିଲେ ତୁମେ କ'ଣ ପରମାତ୍ମା ମାଗ, ମୁଁ ତୁମର ମୋଦି ତୁମର ଭଗବାନ କହିବି। ପତିବ ନାରୀଣା, ନାରୀମାନଙ୍କ ପତି ହେଉଛନ୍ତି ଭଗବାନ, ଭଗବାନ ପତି ବୋଲି କୁହାଯାଏ। ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣରେ ସୁଖଦେବ ସ୍ୱାମୀ କହୁଛନ୍ତି, ଶ୍ରିୟପତି, ଯଜ୍ଞପତି, ପ୍ରଜାପତି, ଦିଆପତି, ଲୋକପତି, ଧରାପତି, ପତି ପ୍ରତିଷ୍ଠା କୃଷ୍ଣ ସତତା ପ୍ରସିଦ୍ଧତା ମୁଁ ଭଗବାନ ସୁତାଙ୍କ ପତି, ସମସ୍ତଙ୍କର ସେ ହେଉଛନ୍ତି ପତି। ତେଣୁ ଏଭଳି କହିଲେ, ଏଭଳି ନୀତି, ଏଭଳି ଶବ୍ଦ ଭାବରେ ଛଳନା କରି ଛଳ କପଟ ଫିଙ୍ଗିରି ତାକୁ ଏଭଳି ସେବା କଲେ, ସେ ପ୍ରୀତ ହେଇଗଲେ କହିବି କ'ଣ ମାଗୁଛ ବର ମାଗ ମୁଁ ପ୍ରଦାନ କରିବି। କଶ୍ୟପ ସେ ଶକ୍ତି ରହିଛି, ଆମର ଗୋତ୍ର ଥିଲା କଶ୍ୟପ, କିନ୍ତୁ ବର୍ତ୍ତମାନ ଆମେ ଅଛୁ ଗୋତ୍ରୀ। ସେ କଶ୍ୟପ ଯେ ସେ କହିଲେ ବର ମାଗିଲେ, ବର ଋଣୀ ହଁ ମୁଁ ଏଭଳି ଭାବେ ବର ମାଗି ଦିଅନ୍ତୁ ନା କହୁନି କ'ଣ କୁହନ୍ତୁ ନା ଇନ୍ଦ୍ର ହା ପୁତ୍ର ମୋତେ ଗୋଟେ ପୁତ୍ର ଦରକାର ଯେ ଇନ୍ଦ୍ର ହା ଯେ ଇନ୍ଦ୍ରକୁ ହତ୍ୟା କରିବେ। ଏ କଥା ଶୁଣି କଶ୍ୟପ ମୁଣ୍ଡରେ ହାତ ଦେଲେ, କ'ଣ କରିବା ଘର ଦେଇଦେଇଛନ୍ତି। ଷଷ୍ଠ ସଂଖ୍ୟାରେ ବର୍ଣ୍ଣନା କରାଯାଇଛି ସେ କଥା ପନ୍ଦର ଅଧ୍ୟାୟରେ, ମରୁଦମାନଙ୍କର ଏଗୁଡ଼ାକ ଆସିଲା ଉଦ୍ଭବ ହେଇଛି। ମରୁଦମାନେ ଯଦି ଅସୁର କିନ୍ତୁ ସେମାନେ ଦେବତା ହେଇଗଲେ, କାହିଁକି ନା ଏଇଭଳି ଭାବରେ ବର ଦେଇଥିଲେ ଏକ ବର୍ଷ କରିବା ପାଇଁ। ଏକ ବର୍ଷ ଗୋଟେ ପୁଂସବନ ବ୍ରତ ଦେଲେ, ଦିତିଙ୍କୁ ଏକ ବର୍ଷ ଧରି ପାଳନ କରିବେ, ଯଦି ତୃତୀୟ ହେବ ତାହେଲେ ସେ ଆଉ ସିଦ୍ଧି ପ୍ରାପ୍ତ ହେଇପାରିବେନି। ଏସବୁ ବହୁତ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ସେଇଟା, ଯାହା ହେଉ। ତେଣୁ ଶପଥ ନେଇ ଦିତି ମଧ୍ୟ ସେଭଳି ଭାବୁଥିଲେ, ବର୍ତ୍ତମାନ ଦିତିଙ୍କର ପୁତ୍ର ମଧ୍ୟ ସେ ଭାବୁଛନ୍ତି। ଶପଥ ନେଇ ଘାତିତ କ୍ଷୁଦ୍ରେଇ କ୍ଷୁଦ୍ର, ଏମାନେ ସବୁ ଦେବତାମାନେ, ଏମାନେ ସବୁ ଭାବନ୍ତି ନବନ୍ୟ, ଏମାନଙ୍କର କିଛି ବଡ଼ ନାହିଁ ନବନ୍ୟ ବୋଲି ଭାବନ୍ତି। କାରଣ ସେତେବେଳେ ଆମେ କହିଥିଲେ ଏକଥା, କେଉଁଠି କହିଥିଲେ ପ୍ରଥମେ ରବିବାର କହିଥିଲେ କଥା, ଯେତେବେଳେ ରଜକୁମାର ପ୍ରାଧାନ୍ୟ ଆସିବ ତାଙ୍କର ବଳ ବୃଦ୍ଧି ପାଇବ, ତେଣୁ ଦେବତାମାନେ ତାଙ୍କୁ ଲାଗିବ ଏଗୁଡ଼ା କିଛି ନୁହନ୍ତି, ବହୁତ ମାନେ ଶକ୍ତି କ୍ଷୁଦ୍ରେଇ ବୋଲି କୁହାଯାଉଛି, ତାଙ୍କର କିଛି ଶକ୍ତି ନାହିଁ ବିଶକ୍ତିକ। ଭ୍ରାତ ମେ ଦୈତ ସୁହୃତ, ମୋର ଭ୍ରାତା କେତେ ମୋର ପ୍ରିୟ, କେତେ ମୋର ବନ୍ଧୁ, ସେ ଥିଲା ସୁହୃତ ଥିଲା ଭ୍ରାତା। ପାଶ୍ୱ ଗ୍ରାହଣ ହରିଣା, ଏ ହରି ଶବ୍ଦ ପୁଣି କହୁଛନ୍ତି, ହରି ପ୍ରଥମ କହିଲେ ହରି, ବର୍ତ୍ତମାନ ସେ ହରି ଶବ୍ଦ କହନ୍ତି ହରି। ପାଶ୍ୱ ଗ୍ରାହଣ ହରିଣା ସମେନା ପ୍ୟୁ ପଧାବନେ, ହରି ଯଦିଓ ସମ, ସେ ଜାଣିଛନ୍ତି ବିଷ୍ଣୁ ସମସ୍ତେ ସମାନ, ଯଦିଓ ହରକୁ ସମୟ ସମେ ସମସ୍ତ ବିଷୟ ସମାନ, କିନ୍ତୁ ତାଙ୍କର ପ୍ରକୃତି ପରିବର୍ତ୍ତିତ ହୋଇଯାଇଛି। କେମିତି ନା ଉପଧାବନେ, ତାଙ୍କୁ କିଛି ଉତ୍କୋଷ ଦେଇକି କିଛି ଲାଞ୍ଚ ଦେଇକି ଦେବତା ତାଙ୍କର ପୂଜା କରୁଛନ୍ତି, ତେଣୁ ସେ ତାଙ୍କ ପାଖରେ ଝଡ଼ି ଯାଇଛନ୍ତି, ଲାଞ୍ଚ ପାଇଯାଇଛି, ତାଙ୍କର ମତି ଭ୍ରମ ହେଇଯାଇଛି ବର୍ତ୍ତମାନ। ପାଶ୍ୱନୀ ଗାୟନ ହରିଣା, ତେଣୁ ହରି କ'ଣ କଲେ, ପାଶ୍ୱନୀ ଗାୟନ କହିଲେ ପରୋକ୍ଷ ଭାବରେ, ପାଶ୍ୱନୀ ଗାୟନ ଲୋଭ ପ୍ରସାଦ ଏବ ଲୋଭ ପ୍ରସାଦ ଏବ ପକ୍ଷପାତ ବୃଦ, ପାଶ୍ୱନୀ ଗାୟନ କହିଲେ ଲୋଭ ବଶରେ ସେମାନେ ପୂଜା କରୁଛନ୍ତି ଭଗବାନ କହିଲେ ନା, ଯିଏ ଯେତେବେଳେ ପ୍ରପଦ ଦିଅନ୍ତି ତାଙ୍କୁ ସେ କେବେ ବଜା ନିଅ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବେ। ଆ ପରେ ସେଇଟା କହିବେ, ସିଏ କହିବେ ସେଟା। ତେଣୁ ତାଙ୍କର କହିବାର କଥା ହେଉଛି, ଯଦିଓ କାଳେ ଯେତେବେଳେ କହୁଛନ୍ତି ଦୈତ୍ୟମାନଙ୍କୁ ଦାନବମାନଙ୍କୁ, ସେମାନେ ଭାବିବେ ତ ବିଷ୍ଣୁ ତ ସମସ୍ତେ ସମାନ ଥିଲେ, ସେ କାହିଁକି ଏଭଳି କରିବେ ବିଷମ ହେବେ କାହିଁକି ନା, ପାଶ୍ୱନୀ ଗ୍ରାହଣ ଦେବତାମାନେ ତାଙ୍କୁ କିଛି ଲାଞ୍ଚ ଦେଇ ଦେଇଛନ୍ତି, ତାଙ୍କର ମତି ପରିବର୍ତ୍ତିତ ହେଇଯାଇଛି। ତେଣୁ ପ୍ରକୃତ କଥା ହେଉଛି, ଭଗବାନ ରାଷ୍ଟ୍ର ସରକାରଙ୍କର ନିରପେକ୍ଷ ପ୍ରପାତମାନେ ତାଙ୍କ ଭାବରେ କହୁଛନ୍ତି, ସରକାର କୌଣସି ନାଗରିକ ପ୍ରତି ପକ୍ଷପାତିତ୍ୱ କରନ୍ତି ନାହିଁ, କିନ୍ତୁ ଯଦି କୌଣସି ନାଗରିକ ରାଷ୍ଟ୍ରର ଆଇନ ମାନି ଚଳନ୍ତି ତାହେଲେ ସେ ଶାନ୍ତିପୂର୍ଣ୍ଣ ଭାବରେ ନିଜର ପ୍ରକୃତ ସ୍ୱାର୍ଥ ସାଧନ କରି ବସବାସ କରିବାର ପ୍ରଚୁର ସୁଯୋଗ ପ୍ରାପ୍ତ ହୁଅନ୍ତି, କିନ୍ତୁ ଜଣେ ଯଦି ସରକାରଙ୍କ ନିୟମ ଭଙ୍ଗ କରିବେ ତାହେଲେ ସେମାନେ ବନ୍ଦୀ ହେବେ। ତେଣୁ ତାଙ୍କର ଦୁଇଟି ଶ୍ଳୋକରେ ସେ କହୁଛନ୍ତି, ତାଙ୍କର ତକ୍ତ ସ୍ୱଭାବଶ୍ୟ ତସ୍ୟ ତକ୍ତ ସ୍ୱଭାବଶ୍ୟ, ଯଦିଓ ସେ ସମାନ ଥିଲେ, ଏମାନେ ଭାବୁଛନ୍ତି କାହିଁକି ସମାନ ଥିଲେ, କାହିଁକି ସେ ହତ୍ୟା କଲେ,
विषम भी कहीं कार्य कले त्यक्त स्वभाव से हरिकर स्वभाव जो रही हरिकर स्वभाव परिवर्तित हुए ना आमर स्वभाव परिवर्तित हुए कहीं आम भौतिक जगत रही किंतु सी हो चीत जगत वस्तु चीत जगत कौन परिवर्तन ना विकार रही छोट विकार रही ये विकार रही छोट विकार रही तेणु से कहते तस्य त्यक्त स्वभावस्य गृणी माया बनोकस तेणु से स्वभाव परिवर्तित हो जाए वर्तमान तेणु से मोर भाई को जो हत्या कले माया माया रूप आसी सुख रूप आसी हत्या कले बनोकस बनोकस कह बन जो मैंने रुती सुकर मन बन सुकर बन सुकर बहुत गुरु मैंने तार रही बहुत उपादेयता रही बन सुकर जो आगमें अष्टम स्कंद वर्णना करते कश्यप अदिति को बर प्रदान करते वयोगत प्रदान करते वयोगत करते गोटे सात दिन में से भगवान प्राप्त हो गले सात दिन वयोगत रही तेणु से मार्गशी मस से व्रतटा कराया पड़ो मार्गशी पूर्व ये जो शुकर बन्य शुकर जो मानने मटी पादर काढ़ी देटा बहुत पवित्र मटी अष्टी से वर्णना कर तेणु ये बनोकस माया बनोकस भजंत भजमान से बाड़स इव अस्त्रात्म देवता मैंने भजन कर भजंत भजमान से देवता मैंने भजन कर भजन कर भजंत भजमान से तेणु बाड़स इव अस्त्रात्म बाड़क भाई अस्थिर आत्मा अस्थिर स्थिर रही पारे मन भी चंचल बाड़क से चंचल स्वभाव रही ये हरिमन से भाव में ए जाना एत परोक्ष भाव भगवान स्तुति बाह्य भाव देखने भगवान को निंदा कर परोक्ष भाव में भगवान को स्तुति कारण सरस्वती देवी रही शक्ति तेणु जो निंदा रही निंदा कले मतलब से स्तुति में परिवर्तन करेंगे ये सब आम आचार्य टीकार से कथा तेणु बाड़स इव अस्थिरात्मन मच्छूल भिन्न दुर्गस्य तेणु मुझे वर्तमान हत्या करी मच्छूल छोल धरिकी प्रथम छोल धरिकी का रखे बहुत क्रोध में मानने कौन अश्लू कामुड़ी कौन तेणु बर्तमान से शूल देखो ये शूल मच्छूल भिन्न दुर्गस्य छिन्न करदे छिन्न दुर्गस्य भूरीणा रुधिरेण भी छिन्न करदे कौन हम ना सब रक्त भाई भगवान शरीर कौन से रक्त ना भगवान शरीर हूँ सच्चिदानंद शरीर आर अर्थ मत रही अलग अर्थ सब रही रुधिर टीका कह तेणु ये सब बहुत जय श्री सीताराम हनुमान देवता मैंने बहुत लाज दे बहुत खाद्य पदार्थ दे शरीर बहुत दुष्ट हो बहुत रक्त शरीर अच्छे तेणु भूरीणा रुधिरेण भाई बहुत रक्त बाहर तक हत्या करदेला मैंने बहुत रक्त बाहर अश्रुप्रिय तर्पय से मोर भाई अश्रुप्रिय अश्रुप्रिय रक्त खाद्य हूँ से भाव खाद्य रुधिरासना जमी आम जो रही बकी पुतना पुतना रुधिरासना ये ननभेज ननभेज लोक मैंने कहते तामसिक गुण मान प्राधान्य रही अमेथ्य भी कह जाए सप्त सप्त सदेह भगवान कहते जात दान पतरस पुति प्रदर्शित उचिश्रम भी चामेध्य आहरा तामस प्रिय ये चामेध्य अमेध्य माथ मंस ये सब प्रिय तेणु से मोर भाई मत से अशुप्रिय रक्त प्रिय से रक्त पान करूला तर्पय से यह तर्पण करी तर्पय से भ्रातर मे गतव्यथ ये भ्रातर मोर भाई को यही भाव में तार तर्पण करी जहाँफल कि मुझे मोर व्यथा रही मुक्त हो पार हत्या कर विष्णु को हत्या करी असुमय ये असुर स्वभाव संपन्न रक्षण करेणु
ବିଶ୍ୱନାଥ ଗୁରୁଠାକୁର ଭାଷାରେ କହୁଛନ୍ତି ବୟମପ୍ୟୁ ପଧାବା ବୟମପ୍ୟୁ ପଧାବା ଇତି ଯଦି ଦେବତାମାନେ ତାଙ୍କୁ ଲାଞ୍ଚ ଦେଇକି ତାଙ୍କୁ ଆମେ ମଧ୍ୟ ତାଙ୍କୁ ଲାଞ୍ଚ ଦେବ ତାଙ୍କୁ ପୂଜା କରିବା ନା 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 ଜୁଏମ୍ ତାବନ୍ ନିଯୁକ୍ତ କର୍ମଣି ତିଷ୍ଠତ ଅହମ୍ ଏକ ତତ୍ ଭନିଷ୍ୟାମି ମୁଁ ତାକୁ ଯାହା କହୁଛି ସେଇଟା କର ମୁଁ ତାଙ୍କୁ ହତ୍ୟା କରିବି ତାଙ୍କୁ କ'ଣ ଲାଞ୍ଚ ଦେବା ତାଙ୍କୁ କ'ଣ ପୂଜା କରିବା ମୋର ସବୁ ପୂଜା କରିବି ଏକଥା ପରସକୁ ଆସିବ ଭଜନ୍ତ ଭଜ ମାନସ୍ୟ କହିଲେ ନା ଭଜନ୍ତ ଭଜ ମାନସ୍ୟ ଭଗବାନ କହିଲେ ନା ଯିଏ ଯେତେମାନଙ୍କ ବଧ୍ୟନ୍ତି ତାଙ୍କୁ କେତେ ଭଜାଣ ଆମେ ଯଦି ଭଗବାନଙ୍କୁ ଭଜନ କରିବା ଭଗବାନ ଆମର ପୁରସ୍କୃତ କରିବେ ଆମର ଇଚ୍ଛାକୁ ପୂରଣ କରିବେ ଯେମିତି ଭଗବାନଙ୍କର ଉଦାହରଣ ଦିଆଯାଏ ଗୋଟେ କଳ୍ପତରୁ ସହିତ କଳ୍ପତରୁ ସମସ୍ତଙ୍କର ସମାନ କଳ୍ପତରୁ କିନ୍ତୁ ଯିଏ ସେ କଳ୍ପତରୁର ଆଶ୍ରୟ ନେବ ତାର ବାଞ୍ଛା ସେ କଳ୍ପତରୁ ପୂରଣ କରିବେ ଯିଏ ଆଶ୍ରୟ ନ ନେବ ତାର ବାଞ୍ଛା ସେ ପୂରଣ କରିବେ ନାହିଁ ଭଗବାନ ସେହିଭଳି ଭାବରେ କଳ୍ପତରୁ ଯିଏ ଭଗବାନଙ୍କ ଶରଣ ଯିବେ ଭଗବାନ ତାଙ୍କର ମନସ୍କାମନା ପୂର୍ଣ୍ଣ କରିବେ ଯିଏ ଯିବେ ନାହିଁ ଶରଣରେ ଭଗବାନ କ'ଣ କରିବେ ଭଗବାନ କହୁଛନ୍ତି ମୋର ଶରଣରେ ସେମିତି ଆସ କିନ୍ତୁ ଭଗବାନ କଥା ଯଦି ନ ଶୁଣିବେ ତାହେଲେ ଅଷ୍ଟାଦଶଙ୍କର ଭଗବାନ ଚିନ୍ତା କରୁଛନ୍ତି କ'ଣ ଅର୍ଥାତ ଯେହେତୁ ମହଙ୍କାରରେ ନ ଶୋଷୀ ବିନକ୍ଷସି ଭଗବତ ଗୀତାରେ ପ୍ରବଚନ ଦେଇଛନ୍ତି ସମସ୍ତଙ୍କ ପାଇଁ ଦିଆଯାଇଛି ଅସୁରମାନଙ୍କ ପାଇଁ ଦିଆଯାଇଛି ଦେବତାମାନଙ୍କ ପାଇଁ ଦିଆଯାଇଛି ସମସ୍ତଙ୍କ ପାଇଁ ଦିଆଯାଇଛି କିନ୍ତୁ ଯେଉଁମାନେ ଶୁଣିବେ ସେମାନେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ ଶୁଣିକି ସେ ଅନୁସାରେ କାର୍ଯ୍ୟ କରିବେ କିନ୍ତୁ ଯେଉଁମାନେ ଶୁଣିବେ ନାହିଁ ତାହେଲେ ସେମାନେ ବିନକ୍ଷ ତାଙ୍କର ବିନାଶ ହୋଇଯିବ ତେଣୁ ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାଷ୍ୟ ଦେଇଛନ୍ତି ମୁଁ ସେ କଥା କହୁଛି ପତ୍ର ପୁଷ୍ପଂ ଫଳଂ ତ୍ୱୟଂ ଯେଉଁ ହତ୍ୟା କରୁଛନ୍ତି ଭଗବାନଙ୍କ କିଛି ଆବଶ୍ୟକତା ନାହିଁ ଦେବତାମାନେ ଆମେ ଏଇଟା ଆଗରୁ ବର୍ଣ୍ଣନା କରିଥିଲେ ପ୍ରଥମ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି ଯେଉଁମାନେ ଭଗବାନଙ୍କୁ ପୂଜା କରିବେ ପ୍ରହ୍ଲାଦ ସ୍ତୁତିରେ ମଧ୍ୟ ସେ କଥା କୁହାଯାଇଛି ଯେଉଁମାନେ ଭଗବାନଙ୍କୁ ପୂଜା କରିବେ ସେମାନେ ଲାଭାନ୍ୱିତ ହେବେ ଭଗବାନ ପୂଜା ପାଇଲେ ଯେ ଲାଭାନ୍ୱିତ ହେବେ ପୂଜା ନ ପାଇଲେ ତାଙ୍କର କ୍ଷତି ହୋଇଯିବ ତା ନୁହଁ ଭଗବାନ ପୂର୍ଣ୍ଣ ରାମ ସେ ଆତ୍ମାରାମ ତାଙ୍କର କୌଣସି ଆବଶ୍ୟକତା ନାହିଁ ଲକ୍ଷ୍ମୀଦେବୀ ଯେତେବେଳେ ସମୁଦ୍ରରୁ ଉଦ୍ଭୁତ ହେଲେ ସେତେବେଳେ ସେ ତିନୋଟି ଶ୍ଳୋକରେ ଭଗବାନଙ୍କ ଭଗବତାକୁ ନିର୍ଣ୍ଣୟ କରିଛନ୍ତି କିଏ ତାଙ୍କର ଯୋଗ୍ୟ ପତି ସେଇଥିରେ ସେ କହିଛନ୍ତି ଏଭଳି ଜଣେ ବ୍ୟକ୍ତି ଅଛନ୍ତି ସମସ୍ତଙ୍କର କିଛି ନା କିଛି ଦୋଷ ରହିଛି ନୂନମ ତପୋଦସ୍ୟମ ମନୁ ନିର୍ଜୟ ଏଭଳି ଭାବରେ କୁହାଯାଇଛି ତିନୋଟି ଶ୍ଳୋକ କହିଛନ୍ତି ସେ କିନ୍ତୁ ବିଷ୍ଣୁ ଏଭଳି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ପାଖରେ ସବୁ ଗୁଣ ରହିଛି କିନ୍ତୁ ଗୋଟିଏ ଗୁଣ ତାଙ୍କ ପାଖରେ ନାହିଁ ସେ ଗୁଣଟି କ'ଣ ନା ନ କାଙ୍କେ ନା ସେ ମୋତେ ଚାହାନ୍ତି ନାହିଁ କିନ୍ତୁ ମୋତେ ନ ଚାହିଁଲେ ମଧ୍ୟ ସେ ମୋ ତାକୁ ବରଣ କରିକରି ତାକୁ ବରଣମାଳ ପ୍ରଦାନ କରିଛନ୍ତି ଯେ ଭଗବାନ କାହାକୁ ଅପେକ୍ଷା କରନ୍ତି ନାହିଁ ଲକ୍ଷ୍ମୀଦେବୀ ଭଗବାନ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀଦେବୀ ତାଙ୍କର ସେବା କରନ୍ତି ଆଉ ଲକ୍ଷ୍ମୀ ପୁରାଣ ଯେଉଁ କୁହାଯାଇଛି ଭଗବାନ ଲକ୍ଷ୍ମୀ ରୋଧ କରି ଜଗନ୍ନାଥ ଖାଇବାକୁ ପାଇଲେ ନାହିଁ ଏସବୁ କାଳ୍ପନିକ କଥା ଏଇଟା ଅନୁଭୂତ ପୁରାଣ ନୁହଁ ଭାଗବତ ହେଉଛି ଅନୁଭୂତ ପୁରାଣ ଏଥିରେ ଯାହା ପ୍ରମାଣ ଅମଳ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ଅମଳ ଏଥିରେ କୌଣସି ଭୁଲ ନାହିଁ ତ୍ରୁଟି ନାହିଁ ବା ତ୍ରିଗୁଣର ଏଠି ତ୍ରିଗୁଣର ଏଠି ପ୍ରଭାବ ନାହିଁ ଅମଳ ମଳ ରହିତ ତ୍ରିଗୁଣ ତ୍ରିଗୁଣାତ୍ୟ ମଳ ତ୍ରିଗୁଣରୁ ମଳ ସବୁ ଆସୁଛି ସେ ମଳ କୌଣସି ନାହିଁ କ'ଣ ନିସ୍ତ୍ରୈଗୁଣ୍ୟ ଭଗବତରେ ଭଲ ପାଇଲେନି ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭଗବାନ ବେଦରେ ତିନି ଗୁଣ କଥା କୁହାଯାଇଛି କିନ୍ତୁ ଭାଗବତ ମଧ୍ୟ ନିସ୍ତ୍ରୈଗୁଣ୍ୟ ତ୍ରିଗୁଣରୁ ଉଦ୍ଧାରେ ତେଣୁ ଭଗବାନ କହୁଛନ୍ତି ସମସ୍ତେ ମୋତେ ଏଇଭଳି ଭାବରେ ପ୍ରଦାନ କର ଭଗବାନ ଖାଇବାକୁ ନଦେଲେ ଖାଇକି ତାଙ୍କର ଭୋକ ଲାଗିବ ତାଙ୍କୁ କ୍ଷୁଦା ହେବ ତା ଭଗବାନ କୌଣସି କ୍ଷୁଦା ନାହିଁ କିନ୍ତୁ ଆମେ ଦେଲେ ସେ ଗ୍ରହଣ କରନ୍ତି ଯେତେବେଳେ ଭଗବାନ ଯାଇଥିଲେ ସନ୍ଧି ପ୍ରସ୍ତାବ ନେଇ କରୋନାକୁ ଯାଇଥିଲେ ହସ୍ତିନାପୁରକୁ ସେ ସେତେବେଳେ ସେ ପ୍ରସ୍ତାବ ଦେଇଥିଲେ ସନ୍ଧି ପ୍ରସ୍ତାବ ଦେଇଥିଲେ କିନ୍ତୁ ଦୁର୍ଯ୍ୟୋଧନ ଗ୍ରହଣ କଲା ନାହିଁ କିନ୍ତୁ ଦୁର୍ଯ୍ୟୋଧନ ଭାବେ କ'ଣ ମୁଁ ତାକୁ ଲାଞ୍ଚ ଦେଇକି ତାକୁ ମୋପଟ କରାଇଦେବି ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଥିଲେ କିନ୍ତୁ
ଦୟା ସେଠିକୁ ଗଲେ ନାହିଁ। ଭଗବାନ କହିଲେ ଦୁର୍ଯ୍ୟୋଧନ ମୋର କ୍ଷୁଧା ନାହିଁ, ତମେ ମୋତେ ଖାଇବା ପାଇଁ କହୁଛ ମୋର କ୍ଷୁଧା ନାହିଁ, କିନ୍ତୁ ବା ତମର ମଧ୍ୟ ମୋତେ କ'ଣ ମୋତେ ଖାଇବା ପାଇଁ ତମର ମୋତେ ଆଗ୍ରହ ନାହିଁ, ତମର ମୋତେ ଭକ୍ତି ନାହିଁ। ଅଭକ୍ତ ତ ମୋତେ ଖାଦ୍ୟ ଦେବା ପାଇଁ ଚାହୁଁଛି, ଭକ୍ତିଆ ସେଥିପାଇଁ ଏ ସବୁ ଏଇ ଶ୍ଳୋକରେ ଭକ୍ତି ଦୁଇ ଥର କହିଛନ୍ତି ଭଗବାନ। ଦୁର୍ଯ୍ୟୋଧନକୁ ମେବନ ଖାଉ ରୁଖା ସାପ ବିଦୁର ଘର ଖାଏ, ବିଦୁର ଘରକୁ ପଳେଇଲେ, ବିଦୁରଙ୍କ ପତ୍ନୀ କଦଳୀ ଚୋପା ପ୍ରଦାନ କଲେ, କଦଳୀ ଚୋପା ଭଗବାନ ଆନନ୍ଦରେ ଖାଉଥିଲେ, କଦଳୀ ଚିକି ଦେଉଥିଲେ ତାଙ୍କ ପତ୍ନୀ, ବିଦୁରଙ୍କ ପତ୍ନୀ ଏଭଳି ଭାବଗ୍ରସ୍ତ ହେଇଛନ୍ତି ସିଏ। ଯାହା ହଉ ଭଗବାନ, ଆମେ ଯଦି ଭଗବାନଙ୍କୁ ପୂଜା କରିବା ତାହେଲେ ଆମେ ଲାଭାନ୍ୱିତ ହେବା, ଆମର ଉପକାର ହେବ। ଆମେ ଯଦି ଭଗବାନଙ୍କୁ ନ ଦେଇକି ଖାଇବା ତାହେଲେ ଆମେ ପାପ ହିଁ ଗଠନ କରିବା। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯଜ୍ଞ ଶ୍ରେଷ୍ଠ ସନ୍ତ ଉଚ୍ଚତ ସର୍ବ ପିଢ଼ି ସେ ଭୁଞ୍ଜନ୍ତେ ତୁ ଅହମ୍ ପାପା ଯେ କରୁଛନ୍ତି ଆତ୍ମକାରଣ। ବର୍ତ୍ତମାନ ଭଗବାନ ଭୋଗ ଲାଗିଗଲା, ବର୍ତ୍ତମାନ ଘଣ୍ଟି ବାଜିବ, ଆମେ ସେ ପ୍ରସାଦ ଖାଇବା, କିନ୍ତୁ ଯଦି ଭଗବାନ ଭୋଗ ଲଗେଇ ନ ଲଗେଇ ଖାଇବା ତାହେଲେ କ'ଣ ହେବ ନା ଆମେ ପାପ ହିଁ ଗଠନ କରିବା। ତେଣୁ ଆମର ଅଳ୍ପ ଆୟୁଷ ହୋଇଯିବ, ପାପ ଅଘ ଆୟୁଷ ହୋଇଯିବ, ଆମର ଜୀବନ ବୃଥା ହୋଇଯିବ, ଏସବୁ ରହିଛି। ଆମର ମଙ୍ଗଳ ପାଇଁ ଭଗବାନ ଏଇଟା ଗ୍ରହଣ କରୁଛନ୍ତି, ସେବା ଗ୍ରହଣ କରୁଛନ୍ତି। ଆମେ ସେବାରେ ନିଯୁକ୍ତ ରହିଲେ ଆମେ ଭଗବନ୍ଧନରୁ ମୁକ୍ତ ହେବା, ନହେଲେ ଆମେ ଏଇ କର୍ମବନ୍ଧନ ହିଁ ରହିଥିବା। ତେଣୁ ପରସ୍ପର କହୁଛନ୍ତି ଏଇ ହଁ କହିଲି ସମୟ ହେଇଗଲାଣି ତ ତସ୍ମିନ୍ କୁଟେ ହୈତେ ନଷ୍ଟେ କୃତ ମୂଳେ ବନସ୍ପତୁ ବିଟପା ଏକ ସୃଷ୍ଟି ବିଷ୍ଣୁ ପ୍ରାଣ ଦିବୋପସ। ତେଣୁ ସେ ମାନେ ଅତ୍ୟନ୍ତ କୁଟେ କହିଲେ ଅତ୍ୟନ୍ତ କପଟ ସିଏ, ତେଣୁ ତାଙ୍କର ଅହିତ ଯେଉଁ ରହିଛି ମାନେ ତାଙ୍କର ଯେଉଁମାନେ ଶତ୍ରୁ ବା ଆମର ସେମାନେ ଶତ୍ରୁ, ତାଙ୍କୁ ଯଦି ଆମର ଶତ୍ରୁ ଯେ ତାଙ୍କର ମିତ୍ର ସିଏ ଭଗବାନଙ୍କ ମିତ୍ର, ତାଙ୍କୁ ଯଦି ଆମେ ନଷ୍ଟ କରିଦେବା ତସ୍ମିନ୍ କୁଟେ ଅହିତେ ନଷ୍ଟେ, ସେମାନେ ଆମର ସବୁ ଶତ୍ରୁ ଦେବତାମାନେ ଆମର ଶତ୍ରୁ, ଗୋବ୍ରାହ୍ମଣ ହିତାୟତ ଭଗବାନ ଗୋ ଗାଭୀମାନଙ୍କର ହିତ କରୁଛନ୍ତି, ବ୍ରାହ୍ମଣମାନଙ୍କୁ ହିତ କରୁଛନ୍ତି, ଦେବତାମାନଙ୍କୁ ହିତ କରୁଛନ୍ତି, ତେଣୁ ସେମାନେ ଆମର ଶତ୍ରୁ ଅହିତେ ନଷ୍ଟେ। ତାଙ୍କୁ ଯଦି ଆମେ ହତ୍ୟା କରିଦେବା କୃତ ମୂଳେ ବନସ୍ପତ ବୃକ୍ଷ ଇତ୍ୟାଦି ସବୁ ରହିଛି ଏମାନେ ସବୁ ନଷ୍ଟ କରିଦେବା କୃତ ମୂଳେ, କୃତ କହିଲେ କ'ଣ କୃତ ମୂଳେ କହିଲେ ଏଇ ଯେଉଁ ବନସ୍ପତି ଯେଉଁ ରହିଛି ଗଛ ଯଦି ଆମେ ହତ୍ୟା ନଷ୍ଟ କରିଦେବା ତାହେଲେ ତା'ର ଶାଖା ପ୍ରଶାଖ ସବୁ ନଷ୍ଟ ହୋଇଯିବ। ତେଣୁ ଦେବତାମାନେ ସେ ବିଷ୍ଣୁଙ୍କର ଅଂଶ ହିସାବରେ ସେମାନେ ବିଷ୍ଣୁଙ୍କୁ ମଧ୍ୟ ହତ୍ୟା କରିବେ ତାହେଲେ ସେ ମଧ୍ୟ ଦେବତାମାନେ ମଧ୍ୟ ନଷ୍ଟ ହୋଇଯିବେ। ବିଟବା ଏକ ଶୁଷ୍ୟନ୍ତି ଯେମିତି ଗଛର ମୂଳକୁ କାଟିଦେଲେ ତା'ର ଶାଖା ପ୍ରଶାଖ ସବୁ ଶୁଷ୍କ ହୋଇଯାଏ, ବିଷ୍ଣୁ ପ୍ରାଣ ଦିବୋକଷ ଦିବୋକଷ ଦେବତାମାନଙ୍କର ଗୋଟେ ନାମ ଦିବୋକଷ ମନେ ଅଛି ଦେବତାମାନଙ୍କର ନାମ, ଦେବତାମାନଙ୍କର ନାମ ଅମର କୋଷରେ ବର୍ଣ୍ଣନା କରାଯାଇଛି, ପଡ଼ୋଶୀ ଆପଣ ଅଛି ସାଂସ୍କୃତିକ ଅମରା ନିର୍ଜରା ଦେବା ତ୍ରିଦଶା ବିବୁଧା ସୁରା ସୁପର୍ବାଣ ସୁମନସ ତ୍ରିଦିବସ ଦିବୋକଷ ଏସବୁ ଅମର ଦେବତାମାନଙ୍କର ନାମ ଅମର କୋଷରେ ବର୍ଣ୍ଣନା କରାଯାଇଛି। ଆମେ ପଢ଼ୁଥିଲୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲୁ ଅଷ୍ଟମ ନବବର୍ଷ ପଢ଼ୁଥିଲୁ, ଯାହାକୁ ଏଇସବୁ ଦେବତାମାନଙ୍କର ଦିବୋକଷ ଦିବ ମାନେ ଆକାଶରେ ସେମାନେ ସବୁ ଦେବଲୋକରେ ସେମାନେ ରହନ୍ତି ଦିବୋକଷ ସେମାନେ ସେମାନେ ବିଷ୍ଣୁ ପ୍ରାଣ, ତାଙ୍କର ବିଷ୍ଣୁ ହେଉଛି ପ୍ରାଣ, ପ୍ରାଣ ନ ରହିଲେ ଯଦି ପ୍ରାଣ ବଞ୍ଚିପାରିବ ନାହିଁ, ବିଷ୍ଣୁଙ୍କୁ ମୁଁ ହତ୍ୟା କରିଦେଲେ ଦେବତାମାନେ ମଧ୍ୟ ନଷ୍ଟ ହୋଇଯିବେ, ତେଣୁ ମୁଁ ବିଷ୍ଣୁଙ୍କୁ ହତ୍ୟା କରିବା ଦାୟିତ୍ୱ ନେଉଛି। ଅସୁରମାନଙ୍କର ପରୋକ୍ଷ ଭାବେ ଦେବତାମାନଙ୍କର ମହିମା କୀର୍ତ୍ତନ ଅଟେ ରୂପାନ୍ତରଣ କହିଲେ ନା ଯେଉଁଠି ନିନ୍ଦା ହେଉଛି ଜାଣିକି ସେ ସରସ୍ୱତୀ ଦେବୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ବୁଝିବାକୁ ପଡ଼େ କେମିତି ସେଟା ସ୍ତୁତି ସରସ୍ୱତୀ ଦେବୀଙ୍କର କୃପା ବାର୍ତ୍ତା ହେଲେ ସେଟା ବୁଝିବେ ଆଚାର୍ଯ୍ୟମାନେ ସେଟା କହିଛନ୍ତି। ଅସୁରମାନଙ୍କ ପରୋକ୍ଷ ଭାବରେ ଦେବତାମାନଙ୍କ ମହିମା କୀର୍ତ୍ତନ କରୁଛନ୍ତି, କ'ଣ ଦେବତାମାନେ ହେଉଛନ୍ତି ବିଷ୍ଣୁ ପ୍ରାଣା, ଭଗବାନଙ୍କର ସେମାନେ ସେବା କରୁଛନ୍ତି, ଭଗବାନ ସେଥିପାଇଁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି। 33 କୋଟି ଦେବତା ଅଛନ୍ତି, 33 କୋଟି ଦେବତା ଯେତେ ବିରାଟ ବଡ଼
ସରକାରଙ୍କର ବିଶେଷ କାର୍ଯ୍ୟକ୍ରମରେ ହେଲେ ଯାହା ହେଲେ ମଧ୍ୟ ଏତେ ହେଇପାରିବ ନାହିଁ। ଆମର ଭଗବାନ ଯେଉଁ ରହିଛନ୍ତି ସରକାର, ଭଗବାନ ଯେଉଁ ସେ ସରକାରଙ୍କର ଯେଉଁ ରହିଛନ୍ତି ଦେବତାମାନେ ସେମାନେ 33 କୋଟି କର୍ମଚାରୀ ରହିଛନ୍ତି, 33 କୋଟି ବିଭିନ୍ନ ସେବାରେ ରହିଛନ୍ତି। ସେମାନେ ଭଗବାନଙ୍କ ସେବା କରୁଛନ୍ତି, ମାନବ ମାନବମାନଙ୍କ ପାଇଁ ସମସ୍ତ ଜୀବମାନଙ୍କ ପ୍ରତି ତାଙ୍କର ଦେବାନ ଭାବତା ନିନ ଯେ ଦେବା ଭାବନ୍ତୁ ପରସ୍ପର ଭାବନ୍ତୁ ସ୍ୱୟଂ କର୍ମ ଅଛୁତ ଦେବତାମାନେ ଆମର କଲ୍ୟାଣ କରିବା ପାଇଁ ନିଯୁକ୍ତ ରହିଛନ୍ତି। ତେଣୁ ଆମର କର୍ତ୍ତବ୍ୟ ହେଉଛି ଆମେ ମଧ୍ୟ ଦେବତାମାନଙ୍କର କଲ୍ୟାଣ କରିବା, କିଭଳି ନା ଏଇ ଯଜ୍ଞ ମାଧ୍ୟମରେ ଅନ୍ୟ ବର୍ଷର ଶୁଭମ ଏଇ ଯଜ୍ଞ ମାଧ୍ୟମରେ ସମସ୍ତଙ୍କର ମଙ୍ଗଳ ହେବ। ତେଣୁ ଅସୁର କହିବେ ଏଇ ଯଜ୍ଞ ଦ୍ୱାରା ସମସ୍ତଙ୍କ ମଙ୍ଗଳ ହେଉଛି, ବିଷ୍ଣୁ ଏଇଥିରେ ପୂଜିତ ହେଉଛନ୍ତି। ତେଣୁ ଯଜ୍ଞକୁ ଆମେ ବନ୍ଦ କରିବା, ଗାଭୀମାନଙ୍କୁ ହତ୍ୟା କରିବା, ବ୍ରାହ୍ମଣମାନଙ୍କୁ ଏସବୁ ନିର୍ଦ୍ଦେଶ ଦେବେ। ତେଣୁ ଏ ଅସୁରମାନଙ୍କର ପରୋକ୍ଷ ଭାବରେ ଦେବତାମାନଙ୍କର ମହିମା କୀର୍ତ୍ତନ କରାଯାଉଛି। ତେଣୁ ଦଶମ ଶ୍ଳୋକରେ କୁହାଯାଉଛି, ତାବତ୍ ଜାତ ଭୁବଂ ଜୂୟମ୍ ବ୍ରହ୍ମକ୍ଷେତ୍ର ସମେତିତା ସୁଦୟାଧ୍ୱମ୍ ତପଯଜ୍ଞମ୍ ସ୍ୱାଧାୟ ବ୍ରତଦାନିନ। ତେଣୁ ତୁମର ନା ସରକାର ଆମେ କ'ଣ କରିବୁ, ଆପଣ ତ ବିଷ୍ଣୁ ହତ୍ୟା କରିବେ ଆମେ କ'ଣ କରିବୁ, ନା ତାବତ୍ ଜାତ ଭୁବଂ ତୁମେ ଯାଅ ପୃଥିବୀ ପୃଷ୍ଠକୁ ଯାଅ, ପୃଥିବୀ ପୃଷ୍ଠରେ ଯେଉଁ ମନୁଷ୍ୟମାନେ ଅଛନ୍ତି ଖତରନାକ ମନୁଷ୍ୟ କାହିଁକି ସେମାନେ ଭଗବାନ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଏ ଯଜ୍ଞ କଳିଙ୍ଗ ସଂକୀର୍ତ୍ତନ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ମୋତେ କଳୁ ଏଇ କଳିଯୁଗରେ ଏ ସଂକୀର୍ତ୍ତନ ଯଜ୍ଞ ରହିଛି, ସବୁ ସେଇଟା ସତ୍ୟଯୁଗର ଘଟଣା। ତେଣୁ ସେଇ ଯେଉଁ ବ୍ରହ୍ମକ୍ଷେତ୍ର ସମାଧିତ ଯେଉଁ ରହିଛି କ୍ଷେତ୍ର ରହିଛି ବ୍ରହ୍ମକ୍ଷେତ୍ର, ଯେଉଁ ବ୍ରାହ୍ମଣ ଅଛନ୍ତି କ୍ଷେତ୍ରୀମାନେ ଅଛନ୍ତି ଏମାନେ ସବୁ ଏଇ ବ୍ରାହ୍ମଣ ସଂସ୍କୃତିକୁ ବଜାଇ ରଖିଛନ୍ତି। ତେଣୁ ସୁଦୟଧ୍ୱମ୍ ତାଙ୍କୁ ସବୁ ହତ୍ୟା କର, ସୁଦୟଧ୍ୱମ୍ ତପୋ ଯଜ୍ଞ ସ୍ୱାଧାୟ ବ୍ରତ ଆଦିନ ଯେତେ ସବୁ ରହିଛି ସବୁ ଏଇଟାକୁ ଭଗବାନଙ୍କୁ ପାଇବାର ମାର୍ଗ ସବୁ ତପସ୍ୟା ଯଜ୍ଞ ସ୍ୱାଧାୟ ଶାସ୍ତ୍ର ଅଧ୍ୟୟନ ବ୍ରତ ବିଭିନ୍ନ ପ୍ରକାର ବ୍ରତ ଏକାଦଶୀ ଇତ୍ୟାଦି ବ୍ରତ ଆଦିନ ଏହିପରି ଭାବରେ ଯେଉଁ 10 ଆପବର୍ଗ ରହିଛି ଅପବର୍ଗ ରାସ୍ତା ଭଗବାନ ବିଷ୍ଣୁ ପ୍ରାପ୍ତ ଭାବେ ରାସ୍ତା ସବୁ ରହିଛି ସେସବୁ ରାସ୍ତାକୁ ସବୁ କାଟିଦିଅ, ଏଗୁଡ଼ା ସବୁ ନଷ୍ଟ କର, ବ୍ରାହ୍ମଣମାନଙ୍କୁ କ୍ଷତ୍ରିୟମାନଙ୍କୁ ସବୁ ହତ୍ୟା କର। ତେଣୁ ବିଷ୍ଣୁ ଦ୍ୱିଜ କ୍ରିୟାମୂଳ ଯଜ୍ଞ ଧର୍ମମୟ କୁମାର ଦେବଶ୍ରୀ ପିତୃଭୂତାନାମ ଧର୍ମସ୍ରୋତ ପରାୟଣ। ବିଷ୍ଣୁ ଦ୍ୱିଜ କ୍ରିୟାମୂଳ ଏ ଯେଉଁ ବ୍ରାହ୍ମଣମାନେ ଏମାନଙ୍କୁ ଖତରନାକ, ଏମାନେ ଯେଉଁ ଯଜ୍ଞ କରୁଛନ୍ତି ଆ ଦ୍ୱାରା ଦେବତାମାନେ ଉନ୍ନତି ହେଉଛି, ବିଷ୍ଣୁ ମଧ୍ୟ ସେଥିରେ ଆନନ୍ଦିତ ହେଉଛନ୍ତି। ଏ ଯଜ୍ଞ ଧର୍ମମୟ କୁମା ଏମାନେ ସବୁ ଯଜ୍ଞ କରୁଛନ୍ତି, ଏମାନେ ସବୁ ଧର୍ମମୟ ଧର୍ମର ଯେଉଁ ରହିଛି ତପସ୍ୟା ଶୌଚ କ'ଣ ଧର୍ମର ଚାରି ପାଦ ରହିଛି କ'ଣ ତପ ତପ ସତ୍ୟ ଦୟା ସତ୍ୟମ ତପ ଶୌଚ ଦୟା ସତ୍ୟମ ଇତି ପାଦାକୃତି ପୂତା ଏସବୁ ଧର୍ମର ପାଦ ଏସବୁ ନଷ୍ଟ କରିଦିଅ। ଦେବଶ୍ରୀ ପିତୃଭୂତାନାମ ଧର୍ମସ୍ରୋତ ପରାୟଣ ଏମାନେ ସବୁ ହତ୍ୟା କଲେ ଏମାନେ ସବୁ ଆସ୍ତେ ଆସ୍ତେ ଦେବତାମାନେ ଋଷିମାନେ ପିତୃମାନେ ଏମାନେ ସବୁ ନଷ୍ଟ ହୋଇଯିବେ। ତେଣୁ ଯତ୍ର ଯତ୍ର ଦୁଇଜା ଗାଭୋ ବର୍ଣ୍ଣାଶ୍ରମ କ୍ରିୟା ତମ ତମ ଜନପଦ ଜାତ ସନ୍ଧିପୟକ ଦୁଶ୍ଚତ। ତେଣୁ ଯେଉଁଠି ଯେଉଁଠି ଦେଖିବ ଏ ବ୍ରାହ୍ମଣମାନେ ରହିଛନ୍ତି ଏମାନେ ସବୁ ଖତରନାକ ଗାଭୀ ସବୁ ଅଛନ୍ତି ଏମାନେ ଆମ ପାଇଁ ବିପଦ, ବର୍ଣ୍ଣାଶ୍ରମ ଚାଲିଛି ବର୍ଣ୍ଣାଶ୍ରମର କାର୍ଯ୍ୟ ଚାଲିଛି। ତମ ତମ ସେସବୁ ଜନପଦକୁ ଯାଅ, ଗ୍ରାମକୁ ଯାଅ, ସହରକୁ ଯାଅ, ସବୁଠିକି ଯାଅ, ସନ୍ଧିପୟକ ଦୁଶ୍ଚତ ତାହାକୁ ସବୁ ହତ୍ୟା କର, ବୃକ୍ଷମାନଙ୍କୁ ସବୁ ନଷ୍ଟ କର, କାଟି ପକାଅ। ବୃକ୍ଷ ଥିଲେ ସିନା ପତ୍ର ଗୁଷ୍ମ ଦିଆଯିବ, ବୃକ୍ଷ ନଥିଲେ କେଉଁ ଦିଆଯିବ, ବୃକ୍ଷ ସବୁ କାଟିଦିଅ। ଇତିତେ ଭର୍ତ୍ତୃ ନିର୍ଦ୍ଦେଶ ମାଦାୟ ଶିରସା କୃତା ତଥା ପ୍ରଧାନ କଦନ ବିଦଧୁ କଦନ ପ୍ରିୟ। ଏହିଭଳି ଭାବରେ ଆଦେଶ ପାଇ ସେମାନଙ୍କ ତାଙ୍କର ସ୍ୱଭାବ ହେଉଛି ସେମାନେ କଦନ ପ୍ରିୟ, ହତ୍ୟା କରିବା ତାଙ୍କର ସ୍ୱଭାବ, ଗୋ ହତ୍ୟା ବ୍ରାହ୍ମଣ ହତ୍ୟା ସବୁ ହତ୍ୟା କରିବା ତାଙ୍କର ପ୍ରିୟ ହେଉଛି ସେଇଟା। ତେଣୁ ଏଇ ଆଦେଶ ସରକାରଙ୍କ ଆଦେଶ ଆସିଗଲା, ମ୍ୟାଣ୍ଡେଟ୍ ଆସିଗଲା, ତେଣୁ ସେମାନେ ବହୁତ ଆନନ୍ଦିତ ହେଇଗଲେ। ଇତି ମହତ୍ତ୍ୱ ନିର୍ଦ୍ଦେଶ ନିର୍ଦ୍ଦେଶ ପ୍ରାପ୍ତ ହୋଇଗଲେ ତେଣୁ ଆଦା ଶିରସା ବୃଥା ଶିରରେ ମସ୍ତକରେ ସେଟାକୁ ଗ୍ରହଣ କରି ଆଜ୍ଞାକୁ ଗ୍ରହଣ କରି ଚାଲିଲେ ତଥା ପ୍ରଜାନା କଦନ ପ୍ରଜାମାନଙ୍କୁ ହତ୍ୟା କରିବା ପାଇଁ ଚାଲିଲେ ବିଦଧୁ ବର୍ତ୍ତମାନ ହତ୍ୟା କରିବା ପାଇଁ ଆରମ୍ଭ ହେଲା କଦଧୁ କଦନ ପ୍ରିୟ ସେମାନେ ତାଙ୍କର ସବୁ ଏଇଟା ତାଙ୍କୁ ବହୁତ ଆନନ୍ଦ ହତ୍ୟା କରି ଆନନ୍ଦ ପ୍ରାପ୍ତ ହୁଅନ୍ତି ପୁର ଗ୍ରାମ ବ୍ରଜୋଦ୍ୟାନ କ୍ଷେତ୍ରା ରାମ ଶ୍ରମା ପରା ଖେଟ କର୍ବଟ ଘୋଷାଂଶ ଦଦହୁ ପତନାନି ଚ ସବୁ ଯେତେ ସବୁ ସ୍ଥାନ ଥିଲା ପୁର ବା ନଗର ଗ୍ରାମ ବ୍ରଜ ଗୋଚାରଣ କ୍ଷେତ୍ର ରହିଛି ଉଦ୍ୟାନ ସବୁ ରହିଛି ବଗିଚା କୃଷିକ୍ଷେତ୍ର ପ୍ରାକୃତିକ ଅରଣ୍ୟ ସବୁ ରହିଛି ଆଶ୍ରମ ସବୁ ରହିଛି ସାଧୁମାନଙ୍କର ଖଣି ସବୁ ରହିଛି ଯେଉଁଥିରେ ମୂଲ୍ୟବାନ ଧାତୁ ସବୁ ଆସିବ କୃଷକମାନଙ୍କର ଗ୍ରାମ କ୍ଷେଟ ବୋଲି କୁହାଯାଏ ଖର୍ବଟ ବା ପାର୍ବତ୍ୟ ଅଞ୍ଚଳରେ କେବଳ ଲୋକମାନେ ରହିଛନ୍ତି ଘୋଷା କହିଲେ ଗୋପାଳମାନେ ଯେଉଁଠି ରହିଛନ୍ତି ସବୁକୁ ଯାଇକି ଯେଉଁ ପଢ଼ିବା ପାଇଁ ଆରମ୍ଭ କଲେ ରାଜଧାନୀ ସବୁକୁ ତାଙ୍କ ସବୁ ମୁଖ୍ୟ ଯେଉଁ ସ୍ଥାନ ରହିଛି ସେସବୁ ସିଜ୍ କରିଦେଲେ ତାକୁ ହତ୍ୟା କରିବା ସମସ୍ତଙ୍କୁ ଆରମ୍ଭ କଲେ ଗୃହଗୃହ ସବୁ ପଢ଼ିବା ପାଇଁ ଆରମ୍ଭ କଲେ କିଏ ମଧ୍ୟ କୌଣସି କୌଣସି ଦାନବ ଖନିତ୍ର ଦ୍ୱାରା ସେତୁ ପ୍ରାଚୀର ପୁରଦ୍ୱାର ସବୁ ଭାଙ୍ଗି ପକାଇଲେ କେହି କି ହାତରେ କୁଠାର ଧରି ଆମ୍ବ ପଣସ ପ୍ରଭୃତି ଉପଜୀବ୍ୟ ବୃକ୍ଷ ସବୁକୁ କାଟି ପକାଇଲେ କୌଣସି କୌଣସି ଦ୍ରବ୍ୟ ହାତରେ ଜଳନ୍ତା କାଠ ଧରି ପ୍ରଜାମାନଙ୍କ ଘର ସବୁ ପୋଡ଼ି ପକାଇଲେ ଏମିତି ଚାଲିଲା ତାଙ୍କର ତାଙ୍କର ଏବଂ ବିପ୍ରକୃତେ ଲୋକେ ଦୈତେନ୍ଦ୍ରାଣ ତରେଇ ମୁହୁ ଦୀବଂ ଦେବା ପରିତ୍ୟଜ ଭୂମି ଚେରୁ ରକ୍ଷିତା ଦେବତାମାନଙ୍କର ଆସିଗଲା ବିପଦ ଆସିଗଲା ତେଣୁ ବିପ୍ରକୃତେ ଯେଉଁ ବିଚଳିତ ହେଇ ଦୈତ୍ୟ ଦୈତ୍ୟମାନଙ୍କ ଦ୍ୱାରା ଏପରି ବିଚଳିତ ହେଇ ଇନ୍ଦ୍ର ଅନୁଚର ବହୁ ଦେବତାମାନେ ଯେଉଁ 33 କୋଟି ଦେବତା ଅଛନ୍ତି ତାଙ୍କର ମୁଖ୍ୟ ହେଉଛନ୍ତି ଇନ୍ଦ୍ର ସେମାନେ ବିଚଳିତ ହେଇ ଦୀବଂ ଦେବା ପରିତ୍ୟଜ ଦେବଲୋକକୁ ତ୍ୟାଗ କରି ସେ ଆସିଲେ ଅଲକ୍ଷିତ ଭାବରେ ଆସିଲେ ଭୂମି ପୃଥିପୃଷ୍ଠରେ ଆସିଲେ କ'ଣ ସବୁ ହେଉଛି କେମିତି ତାଙ୍କୁ ରକ୍ଷା କରିହେବ ତେଣୁ ଏଗୁଡ଼ିକ ଉପରେ ଆଦେଶ ଦେଇ ହିରଣ୍ୟକଶିପୁ କ'ଣ କଲେ ହିରଣ୍ୟକଶିପୁର ଡବଲ ଷ୍ଟାଣ୍ଡାର୍ଡ଼ ଦେଖନ୍ତୁ ହିରଣ୍ୟକଶିପୁ ଭାତୃ ସମ୍ପ୍ରଦେଶ ଦୁଃଖିତ କୃତ୍ୱା କଟୋ ଦୋକାଦିନୀ ଭାତୃ ପୁତ୍ରା ଶାନ୍ତ ଏମାନେ ଏଠି ଏମାନେ ସବୁ ଦେଇଦେଲେ ବିପ୍ରକୃତ ସରିଗଲା କ'ଣ ଇଷ୍ଟଗୋଷ୍ଠୀ ସରିଗଲା ତେଣେ ଆଉ ଗୋଟେ ଇଷ୍ଟଗୋଷ୍ଠୀ ହେଲା ଏ ଡବଲ ଷ୍ଟାଣ୍ଡାର୍ଡ଼ ଏଠି ଗୋଟେ କଥା ସେଠି ଗୋଟେ କଥା ଏଠି କ'ଣ କହିବେ ନା ହିରଣ୍ୟକଶିପୁ ଭାତୃ ତାଙ୍କର ଭାଇଙ୍କର ସମ୍ପ୍ରଦେଶ ଯେଉଁ କ୍ଷେତ୍ର କମ ସବୁ ରହିଛି ସେସବୁ ଶେଷ କରି ଦୁଃଖିତ ଭାବରେ ସବୁ କଲେ କୃତ୍ୱା କଟୋ ଦୋକାଦିନୀ ଯେଉଁ ଦିଆଯାଏ ଉଦକ ଦିଆଯାଏ ସେସବୁ ପ୍ରଦାନ କରି ଭାତୃପୁତ୍ରା ତାଙ୍କର 9ଟି ପୁତ୍ର ଥିଲେ ହିରଣ୍ୟକଶିପୁଙ୍କର ତାଙ୍କୁ ବର୍ତ୍ତମାନ ସାନ୍ତ୍ୱନା ଦେବେ କିଭଳି ସାନ୍ତ୍ୱନା ଦେବେ ତାଙ୍କ ନାମ ସବୁ ରହିଛି ଆମେ ସବୁ ଆସନ୍ତାକାଲି କହିବା ତେଣୁ ସେଠି ସେ କହିବେ ଅଲଗା କଥା ଏଠି ଦେହ ସମ୍ବନ୍ଧୀୟ ଚାଲିଲା ଦେହ ସମ୍ବନ୍ଧୀୟ ଚିନ୍ତାରେ ରହିଛି ସେଠି ଆତ୍ମା ସମ୍ବନ୍ଧୀୟ କଥା କହିବେ ତାଙ୍କୁ ମାଆଙ୍କୁ ମଧ୍ୟ କହିବେ ତିତିଙ୍କୁ କହିବେ ହିରଣ୍ୟକଶିପୁ ପତ୍ନୀ ରୁଷାମାନ ତାଙ୍କୁ ତାଙ୍କର 9ଟି ପୁତ୍ର ଥିବେ ତାଙ୍କୁ ସବୁ ମିଟିଂରେ କହିବେ ତାଙ୍କୁ ସବୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବେ ସାଂଖ୍ୟଯୋଗ କହିବେ ସାଂଖ୍ୟଯୋଗ ଋଷାଭାନ ଏହା ପରସ୍ପର ସବୁ ରହିଛି ସେଇଟା କହିବାକୁ ହିରଣ୍ୟକର ହିରଣ୍ୟକଶିପୁର ପତ୍ନୀ ନା ହିରଣ୍ୟକଶିପୁ ହିରଣ୍ୟକର ପତ୍ନୀ କଥା କହୁଛି ହିରଣ୍ୟକର ପତ୍ନୀ ହେଉଛନ୍ତି ଋଷାଭାନ ତାଙ୍କର 9ଜଣ ପୁତ୍ର ଥିଲେ ଆମେ କାଲି ସହିତ କହିବା ତେଣୁ ଦେହ ସେ ଯେଉଁ କହିଲେ ତାଙ୍କୁ କହିବେ ଆତ୍ମା ସମସ୍ତ ଜ୍ଞାନ ଦେବେ ସେମାନେ ମଧ୍ୟ ଶୋକ କରୁଛନ୍ତି ନା ତୁମେ କାହା ପାଇଁ ଶୋକ କରୁଛ ସେ କ'ଣ ହିରଣ୍ୟକଶିପୁ ଶରୀର ଥିଲା ହିରଣ୍ୟକଶିପୁ ଯେଉଁ ମୃତ୍ୟୁ ପ୍ରାପ୍ତ ହୋଇଛି ବହୁତ ବଡ଼ ଉନ୍ନତ ମୃତ୍ୟୁ ସେ ପ୍ରାପ୍ତ ହୋଇଛି ଗୀତାର ପ୍ରବଚନ ଦେବା ଆରମ୍ଭ କରି ତେଣୁ ସମୟ ହୋଇଯାଇଛି କାହାର କିଛି ପ୍ରଶ୍ନ ଅଛି ନହେଲେ ଆମେ ତାକୁ ବିଶ୍ରାମ ଦେବା ସମୟ ହୋଇଯାଇଛି ଆଜ୍ଞା ବ୍ରହ୍ମା ଏମିତି କୃଷକ କୃଷି କରନ୍ତି କୃଷି କଲେ ଶସ୍ୟ ଉତ୍ପାଦନ କରିବେ ଜୀବନ ଧାରଣ କରିବେ ସେଇଭଳି ଭାବରେ ଚତୁର୍ଦ୍ଦଶ ଭୁବନରେ ସେ ହେଉଛନ୍ତି ସମସ୍ତ ଜୀବମାନଙ୍କର କେମିତି ପାଳନ ହେବ ସେଇଟା ସେ ଚିନ୍ତା କରୁଛନ୍ତି ନା ଚତୁର୍ଦ୍ଦଶ ଭୁବନର ସେ ସୃଷ୍ଟିକର୍ତ୍ତା ସମସ୍ତେ ସୃଷ୍ଟି କରୁଛନ୍ତି ସମସ୍ତଙ୍କର ଆବଶ୍ୟକ ସେ ପୂରଣ କରିବେ ତେଣୁ କୃଷି ଯେମିତି କୃଷକ ଯେମିତି କୃଷି ଠିକ୍ ଭାବେ ବର୍ଷା ହେଲେ କୃଷକ ଆନନ୍ଦିତ ହୁଏ, କୃଷି ଠିକ୍ ଭାବରେ ହେବ, ଫସଲ ଠିକ୍ ଭାବରେ ହେବ, ସେଭଳି ଭାବରେ ଭଗବାନ ଆଜି ଆସିଛନ୍ତି ସମସ୍ତ ଜୀବକୁ ଉଦ୍ଧାର କରିବେ। ସମସ୍ତ ଜୀବମାନେ ଯାଇଥିଲେ ଭୂମି ପ୍ରଥମେ ଯାଇଥିଲେ, ସଂସ୍କୃତରେ ବର୍ଣ୍ଣନା କରାଯାଇଛି, ଭୂମି ଦୃପ୍ତ ରୂପ ବ୍ୟାଜ ଦୈତାନ୍ତ ଶତାବ୍ଦୀ ଆକ୍ରାନ୍ତ ଗୁରୁବାରଣ ବ୍ରହ୍ମାଣ ଶରଣ ଦେଉ, ବ୍ରହ୍ମାଙ୍କ ଶରଣରେ ଯାଇଥିଲେ। ତେଣୁ ଦେବତାମାନଙ୍କ ସହିତ ବ୍ରହ୍ମା ଶିବ ଆଦି ଦେବତାମାନେ ଯାଇ ଭଗବାନଙ୍କ କ୍ଷୀର ସମୁଦ୍ର ନିକଟରେ ଭଗବାନ ପ୍ରାର୍ଥନା କରିଥିଲେ। ଯେଉଁ ପ୍ରାର୍ଥନା ଶୁଣି ଭଗବାନ କହିଥିଲେ ମୁଁ ଆସିବି, ବସୁଦେବ ଗୃହେ ସାକ୍ଷାତ ଭଗବାନ ଭଗବାନ ଆସିବେ, ଏଇଟା ବ୍ରହ୍ମାଙ୍କୁ ସେ ଜ୍ଞାନ ଦେଇଥିଲେ। ଆଜି ଯେଉଁ ଦେଖିଲେ ଆଜି 14 ଭୁବନ ଲୋକମାନେ ଆନନ୍ଦିତ ହେବେ, ତେଣୁ ସିଏ ତାଙ୍କର ସୃଷ୍ଟିକର୍ତ୍ତା। ସେ କୃଷକ ଯେମିତି କୃଷି ଫସଲରେ ଆନନ୍ଦିତ ହୁଏ, ଫସଲ ଠିକ୍ ଭାବରେ ଆନନ୍ଦିତ ହୁଏ, ବ୍ରହ୍ମାଙ୍କୁ ସେଭଳି ଭାବରେ ତୁଳନା କରାଯାଏ। କେଦାର କୃଷି କୃଷକ ଭଳି ସମସ୍ତ ଜୀବମାନେ ଆନନ୍ଦିତ ହେବେ, ସେଥିପାଇଁ ବ୍ରହ୍ମା ସେଥିରେ ସେତିକି ଆନନ୍ଦ ତାଙ୍କଠାରୁ ଉନ୍ନତ ଆନନ୍ଦ ହେଉଛନ୍ତି ଶିବଜୀଙ୍କର। ଯେମିତି ମୟୂର ଆନନ୍ଦିତ ହୁଅନ୍ତି, ମେଘ ଦେଖିଲେ ନୃତ୍ୟ କରନ୍ତି ସେ, ଏବଂ ଆହୁରି ଉନ୍ନତ ସ୍ତର ହେଉଛନ୍ତି ନାରଦ ଶିଶୁମାନେ ଚାକର ଭଳି। ତେଣୁ ଦଶମ ଶ୍ରେଣୀ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଗର୍ଭସ୍ତୁତି ରହିଛି, ସେ ଗର୍ଭସ୍ତୁତି ଯେଉଁ କରିଛନ୍ତି ତାଙ୍କ ସେଇ ଆନନ୍ଦରେ ସେ ବ୍ୟବହାର କରୁଛନ୍ତି, ସମସ୍ତେ ଆନନ୍ଦ ମଗ୍ନ ହୋଇକି ରହିଛନ୍ତି। ଭଗବାନ ସତ୍ୟ କଥା ସତ୍ୟ ପରାମତି ସତ୍ୟମ ଇତ୍ୟାଦି ଯେଉଁ ଶ୍ଳୋକ ସବୁ ରହିଛି ଦ୍ୱିତୀୟ ଅଧ୍ୟାୟରେ। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟ ଗୌରଭକ୍ତ କି ଜୟ ଗୌରମାନନ୍ଦେ ଜୟ ଶ୍ରୀ ଗୋପାଳ। ଇଏ ଫିନିଶ କରିଦେଲି।